परम आराध्य गुरुदेव श्री श्रीमद गौर गोविंद गोस्वामी गुरुदेव अभय चरण कमल तले निजक समर्पित कर चरण तले कोटि कोटि दंडवत प्रणाम पूर्वक संस्कार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरण अरविंद भक्ति वेदानंद स्वामी प्रभुपा जी महाराज चरण कमल अर्पण निवेदन पूर्वक समस्त साधु गुरु वैष्णव एवं उपस्थित वैष्णव मान चरण कमल प्रणति निवेदन पूर्वक प्रभु गौर नित्यानंद करुणारु आम मैने कलिजुगर पावन अवतारी श्री गौर नित्यानंद भक्त चरित आम मैंने श्रवण करुचे तेबे गत काली पर्यंत कथा जो भी जाते तार संक्षेप सूचना दे आम आगू जावा बल्लभं अनुभव भट्ट एकमात्र अनुज एकमात्र पुत्र श्री जीव गोस्वामी 17 वर्ष बयस वृंदावन को आसते एवं 17 वर्ष बयस जो वृंदावन को आसते कि वृंदावन जावा पूर्व से नवदीप धाम को जाते गत काल मैंने शुणुले बाल्यर बाल्य अवस्था किभली से महाप्रभु दर्शन प्राप्त होते रामकेली ग्राम रे जेउटी हुसैन सांग दरबार रे रूप गोस्वामी और सनातन गोस्वामी मंत्री थिले महाप्रभु तांगु भविष्यतरे गौड़ीय वैष्णव सम्राट हेबे एटा जानी आ गौड़ीय वैष्णव सिद्धांत को से स्थापन करिबे एटा जानी महाप्रभु तांग पदरजरे श्रीजीव को अभिषिक्त करथिले महतर करुणा भगवान करुणा ये जिते अधम जीव प्रति हेले भी जीव गोस्वामी कथा कौन कह से तो भगवान लीलार पार्श्व एक अधम जीव प्रति से कृपाटा हेले से कृपा अधम जीव को उत्तम कर दिए उत्तम उपर जदि महतर कृपा भगवान कृपा हाँ आउ कौन कह तेणु जीव गोस्वामी पितांगर अप्रकटर संवाद गंगा प्राप्तिर संवाद जो रूप गोस्वामी निकट शुणिले वैराग्य हृदय को अधिक उद्वेलित कला एवं जीव गोस्वामी स्थिर कले मु गृह त्याग करी केवल गोटे कथा केमती घर छाड़ी जीवि कारण भागवत धर्म रे बा महाप्रभु शिक्षा रे विशेषकर गौड़ीय वैष्णव धर्म रे कौनसी कंप्रोमाइज जहाँ को इंग्लीश रे कहा जाए आपोस मिलामिशार कथा नहीं यदि सत्य भाव में कह जाए आमर अधिकार न थाई पारे आम ग्रहण न करी पारंदी किंतु एतिरे कौनसी आपोस मिलामिशा बा कौनसी सालिस कला भले कथा नहीं गृह रे रही जने भगवान भजन करिबा बहु कष्ट आपण यदि विचार करिबे ध्रुव महाराज भगवान दर्शन होता किंतु ध्रुव महाराज भगवान को दर्शन पाइला परे भगवान शेषे कहिले गंता मत्स्थानम सर्वलोक नमस्कृत्यम हे ध्रुव तुम्हें 36,000 वर्ष परे तुम्हें मो निकट को जीव किंतु ध्रुव भगवान को दर्शन कलापर भी ये 36,000 वर्ष ये धराधाम रहा पड़ो से व्याकुल होगले कारण ये संसार रे त्रिगुणर प्रभाव एभली भक्त हेले भी जड़े शुद्ध सत्व स्तर को न गले सबकि प्रतबंधक जमी साधारण लोक जन कहते ना 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 मोर स्त्री बहुत भल मोर पिला छुआ मैंने भल समस्ते भक्त आम भोजन करुचु प्राय आमर ये मनोभाव आसे किंतु जदि निरपेक्ष भाव विचार करवा भोजन दृष्टि को चाहिबा प्रकृत रे गृह रे भोजन करवा बहु बड़ कष्ट बहुत कष्ट आमर गुरुदेव कहती तो घरे भोजन ही हम ना गुरुदेव मुझे प्रश्न पचारे गुरुदेव घरे रही कौन भोजन हेनी गुरुदेव कहे ମୁଁ ତ ଘରେ ଭଜନ ହିଁ କରୁଥିଲି, ଯଦି ଘରେ ଭଜନ ହଉଥାନ୍ତି ତାହେଲେ ମୁଁ ଘରେ ଛାଡ଼ିଲି କାହିଁକି? ମାନେ କାହିଁକି ନା ଗୃହରେ ରହିଲେ ସମ୍ବନ୍ଧ ବିଷୟ ପ୍ରତି ନିଶ୍ଚିତ ଭାବରେ ରହିବ। ଯେଉଁମାନେ ନିତ୍ୟମୁକ୍ତ ଜୀବ, ଯାହାଙ୍କର ସ୍ଥିତି ହେଉଛି ଆତ୍ମାରାମ ସ୍ଥିତି, ଯେଉଁମାନେ ଭଗବାନଙ୍କର ପାର୍ଶ୍ୱଦ ସେମାନେ ଆଚରଣ ଦ୍ୱାରା ଶିକ୍ଷା ଦେଇଛନ୍ତି, ସେମାନେ ଗୃହ ତ୍ୟାଗ କରି ଯାଉଛନ୍ତି। ଜୀବ ଗୋସ୍ୱାମୀଙ୍କର କ'ଣ ଆବଶ୍ୟକ ଗୃହ ତ୍ୟାଗ କରିବା? ଧ୍ରୁବ ମହାରାଜଙ୍କର କ'ଣ ଆବଶ୍ୟକ ଗୃହ ତ୍ୟାଗ କରିବା? ଏଥିରେ ସାଧକ ଭକ୍ତମାନଙ୍କୁ ଗୋଟିଏ ବହୁତ ବଡ଼ ଶିକ୍ଷା ଦେଉଛନ୍ତି। କାରଣ ଜୀବନର ଆମର ଭରସା ସବୁବେଳେ, ଆଉ ବିଶେଷ କରି ଗୃହରେ ରହିଲେ ପୁତ୍ର, ସ୍ତ୍ରୀ, କନ୍ୟା ଏମାନଙ୍କ ଉପରେ ଭରସା ଅଧିକ ରହିବ, ଅଧିକ ରହିବ। କାରଣ ଜୀବନର ଆମର ମୃତ୍ୟୁ ପୂର୍ବରୁ ଆମକୁ ଅକିଞ୍ଚନ ସ୍ଥିତିକୁ ଯିବାକୁ ପଡ଼ିବ। ଅକିଞ୍ଚନ ମାନେ ଏ ସଂସାରରେ କୃଷ୍ଣ ହିଁ ମୋର, ଭଗବାନ ହିଁ ମୋର, ଏ ସଂସାରରେ କେହି ନାହାନ୍ତି। କିନ୍ତୁ ଏଇଟା ଗୃହସ୍ଥ ଆଶ୍ରମରେ ରହି ବା କି ଗୃହରେ ରହି ବା ସମ୍ବନ୍ଧରେ, କୌଣସି ଶରୀର ସମ୍ବନ୍ଧ ରହିକି ଏଇଟା ଜାଗ୍ରତ କରିବା ବହୁତ କଷ୍ଟ। ଆପଣ ପ୍ରଶ୍ନ କରିପାରନ୍ତି, ସୁଦାମା ତ ଘର ଛାଡ଼ିନଥିଲେ, ସୁଦାମା ତ ଗୃହ ତ୍ୟାଗ କରିନଥିଲେ, ଭଗବାନ ଏଭଳି କେତେ ଭକ୍ତଙ୍କୁ ଗୃହରେ ରଖିକି ତାଙ୍କ ସ୍ଥିତିକୁ ଦେଖାଇଛନ୍ତି, ସେମାନେ ସନ୍ନ୍ୟାସୀମାନଙ୍କଠାରୁ ତାଙ୍କର ସ୍ଥିତି ଦୁର୍ଲଭ। କିନ୍ତୁ ଇଏ ବିରଳ, ସୁଦାମାଙ୍କର ସ୍ଥିତି ଅତି ବିରଳ ସ୍ଥିତି, ତାଙ୍କର ପତ୍ନୀଙ୍କର ସ୍ଥିତି ଅତି ବିରଳ ସ୍ଥିତି। ଏ ସ୍ଥିତି ସାଧାରଣ ଜୀବ ପ୍ରାପ୍ତ ହୋଇପାରିବ ନା, ଏ ସାଧକ ଜୀବ କେବେ ପ୍ରାପ୍ତ ହୋଇପାରିବ ନା। ତେଣୁ ଭଗବାନ ଭଗବତ ଗୀତାରେ, ଶ୍ରୀମଦ ଭାଗବତମରେ ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ ଯେଉଁ ଜୀବ ଗୋସ୍ୱାମୀଙ୍କର ଗୃହ ତ୍ୟାଗର ପ୍ରସଙ୍ଗ ଆସିଛି ସେ ବିଷୟରେ ଆମେ ଶୁଣିବା। କାରଣ ଭକ୍ତିରତ୍ନାକରରେ ନରହରି ଚକ୍ରବର୍ତ୍ତୀ ଠାକୁର ରଚନା କରିଛନ୍ତି, ଜୀବ ଗୋସ୍ୱାମୀ କେବଳ ସନ୍ଧ୍ୟା ସମୟରେ ବା ପ୍ରତି ସମୟରେ ନିରନ୍ତର ତାଙ୍କର ଗୋଟିଏ ଚିନ୍ତା, ନିରନ୍ତର ଶ୍ରୀଜୀବେର ଏଇ ଚିନ୍ତା ମନେ, ନିରନ୍ତର ଶ୍ରୀଜୀବେର ଏଇ ଚିନ୍ତା ମନେ, ଘର ହୋଇତେ ବାହାରି ହୋଇବ କତ କ୍ଷଣେ, ଘର ହୋଇତେ ବାହାରି ହୋଇବ କତ କ୍ଷଣେ। ନିରନ୍ତର ଏଇ ଚିନ୍ତା, ମୁଁ ଘରୁ କିଭଳି ବାହାରିକି ଯିବି? ଘରୁ ବାହାରିବା ଅର୍ଥ ହେଉଛି ଯେ ପୂର୍ଣ୍ଣ ଭଗବାନଙ୍କ ଉପରେ ଆଶ୍ରୟ କରିବା। ମନ୍ଦିର ରହିପାରନ୍ତି ବା ଜଙ୍ଗଲ ରହିପାରନ୍ତି ବା ଯେଉଁଠି ବି ରହିବା, ଆଶ୍ରୟ କେବଳ ଭଗବାନଙ୍କ ଉପରେ ରହିବ। ଏଇଥିପାଇଁ ଗୃହ ତ୍ୟାଗ କରାଯାଏ, ପୂର୍ଣ୍ଣ ଭଗବାନଙ୍କ ଉପରେ କିଭଳି ମୋର ଶରଣାଗତ ଆସିବ, ଏପରିକି ଶରୀର ଚିନ୍ତାକୁ ବି ଛାଡ଼ିବାକୁ ପଡ଼ିବ। କିନ୍ତୁ ଭଗବାନ ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ ବାଧ୍ୟମାନ ଅପି ମଦଭକ୍ତ ବିଷୟ ଅଜିତେନ୍ଦ୍ରିୟ ପ୍ରାୟ ପ୍ରଗଲ୍ଭୟା ଭକ୍ତା ବିଷୟ ନ ଅଭିଭୂତେ। ବହୁତ ସୁନ୍ଦର ଶ୍ଳୋକ। ଯେଉଁ ଭକ୍ତମାନେ, ସାଧକ ଭକ୍ତମାନେ ନିରାଶ ହେଇଯାଉଛନ୍ତି ଯେ ଆମେ କେମିତି ଇନ୍ଦ୍ରିୟ ସଂଯମ କରିକି ଭଜନ କରିବୁ, ତ୍ୟାଗାଶ୍ରମରେ ରହିକି, ଯେ ତ୍ୟାଗ ଆଶ୍ରମରେ ରହିକି ଆମେ ଇନ୍ଦ୍ରିୟ ସଂଯମ କରିପାରୁନେ, କ'ଣ ଆମେ ଗୃହସ୍ଥ ଆଶ୍ରମରେ ଇନ୍ଦ୍ର ସଂଯମ କରିପାରିବା? ଇ ସମ୍ଭବ? ଇଏ ଭୁଲ ଧାରଣା। ଗୁରୁ କେଉଁମାନଙ୍କୁ ଗୃହସ୍ଥ ଆଶ୍ରମକୁ ପଠାଉଥିଲେ? ଗୁରୁ ଦେଖୁଥିଲେ ଯେପର୍ଯ୍ୟନ୍ତ ୟାର ସଂଯମତା ଆସିନି, ହଁ ଇଏ ନୈଷ୍ଠିକ ବ୍ରହ୍ମଚାରୀ ରହିପାରିବନି, କିନ୍ତୁ ଇଏ ଇନ୍ଦ୍ରିୟ ସଂଯମତା ଅଭ୍ୟାସ ଅବଲମ୍ବନ ଏଠି ବି କରୁନି, ତାକୁ ଗୃହସ୍ଥ ଆଶ୍ରମକୁ ଦେବେନି। କାରଣ ଗୃହସ୍ଥ ଆଶ୍ରମରେ ଫସିଗଲା ମାନେ ଯାହା କୁହନ୍ତି କାଦୁଅ ଦେଖିଛନ୍ତି ନା, କ'ଣ କୁହାଯିବ, ପଙ୍କ କୁହାଯାଏ। ପାଣି ବାହାର କରିଦିଆଯିବ, ପୋଖରୀରେ ଯଦି ପଙ୍କରେ ଗୋଡ଼ ପଶିଲା ଭିତରୁ ଭିତରୁ ଯିବ ନା। ତେଣୁ ଗୁରୁ କ'ଣ କରୁଥିଲେ, ଦେଖୁଥିଲେ ନୈଷ୍ଠିକ ବ୍ରହ୍ମଚାରୀ ରହିପାରିବନି, ଠିକ୍ ଅଛି, କିନ୍ତୁ ଗୃହସ୍ଥ ଆଶ୍ରମକୁ ଯିବା ପୂର୍ବରୁ ତାଙ୍କୁ ତାର ଇନ୍ଦ୍ରିୟ ଗୁଡ଼ିକ ସେ ଯେତିକି ସଂଯମ କରିକି ବ୍ୟବହାର କରିପାରିବ, ଯାହା କୁହନ୍ତି ମିନିମାଇଜ୍ କରିକି ସେ ୟୁଜ୍ କରିପାରିବ, ତା ପାଇଁ ସମସ୍ତ ନୀତି ନିୟମ ଟ୍ରେନିଂ ଦେଇ ଛାଡ଼ୁଥିଲେ। କିନ୍ତୁ ଏଇଟା ଭୁଲ ଧାରଣା ଯେ ଜଣେ ଗୃହସ୍ଥ ଆଶ୍ରମକୁ ଚାଲିଗଲା ପରେ ଯେ ଇନ୍ଦ୍ରିୟ ସଂଯମ କରିଦେବ, ନା, ସମ୍ଭବ ନୁହେଁ। ଜଣେ ଗୃହୀ ହଉ ବା ତ୍ୟାଗୀ ହଉ, ଯେପର୍ଯ୍ୟନ୍ତ ଏବେ ମୁଁ ଓଡ଼ିଆ କ୍ୟାସେଟ୍ ଗୁରୁଦେବ ମୁଁ ଶୁଣୁଥିଲି, ଗୁରୁଦେବ ସେ କଥା କହିଲେ, କାମ ଗୋଟିଏ ବସ୍ତୁ, ଇଏ ତ ପ୍ରେମର ବିପରୀତ ପ୍ରତିଫଳନ, ଆତ୍ମଧର୍ମର ବିପରୀତ ପ୍ରତିଫଳନଟା ସ୍ୱରଧର୍ମରେ ପଡ଼ିଛି। କାମଟା କିଭଳି ନଷ୍ଟ ହେବ, କାମ ମାନେ ଏ ଅର୍ଥରେ ସବୁ ବୁଝିବେ, ବିଷୟ ଭୋଗର କାମନା, ଯେକୌଣସି ପ୍ରକାର କାମନା କିଭଳି ନଷ୍ଟ ହେବ, ଯେପର୍ଯ୍ୟନ୍ତ ଜଣେ ଶୁଦ୍ଧ ଭଗବତ ନାମ ନ କରିଛି, ଭଗବାନଙ୍କର ନାମାଶ୍ରୟ କରି ଶୁଦ୍ଧ ଭଗବାନଙ୍କର ନାମ କଲାପରେ, ଗୁରୁପଦାଶ୍ରୟ କରି ଗୁରୁଙ୍କ ଆନୁଗତ୍ୟରେ ସେବା କଲାପରେ ଶୁଦ୍ଧ ନାମ ବଳରେ ଏଇ କାମଟା ତାର ସ୍ୱରୂପ ଧର୍ମଟା ପ୍ରାପ୍ତ ହେବ, ଯେଉଁ ଯାହା କୁହାଯାଏ ତାପରେ ଯେଉଁ କୋଟିଂ ହେଇଯାଇଛି ସେଟା ପ୍ରାପ୍ତ ହେବ। ଭୋଗରେ କାମଟା ପ୍ରଶମିତ ହେବ ନା, ନଜାତ କାମ କାମେନ ଉପଭୋଗ୍ୟାନ ସାମ୍ୟତ, କାରଣ ଭାଗବତର ସିଦ୍ଧାନ୍ତ ଭୁଲ ହେଇଯିବ, ସବୁ ସିଦ୍ଧାନ୍ତ ଭୁଲ ହେଇଯିବ। ସେଥିପାଇଁ ଭଗବାନ ଭକ୍ତିଯୋଗ ମାର୍ଗକୁ ଏତେ ସୁନ୍ଦର ଭାବରେ ଉତ୍ସାହ ଦେଇ କହିଛନ୍ତି, ନିରାଶ ଭାବ ନାହିଁ, ବହୁତ ସୁନ୍ଦର ଭକ୍ତି ଯୋଗୁଁ। ଆଜି ଆପଣ ସିଷ୍ଟମେଟିକାଲି ଆଚାର୍ଯ୍ୟମାନଙ୍କର ଟୀକା ପଢ଼ିବେ, ଭାଗବତମ ପଢ଼ିବେ, ଆପଣ ଜାଣିପାରିବେ ଯଦି ମୋର ଜୀବନରେ କିଛି ଉଦ୍ଧାର ହେବାର ରାସ୍ତା ଅଛି ତାହେଲେ ଏଇ ଏଇ ଭକ୍ତି ମାର୍ଗ। କିନ୍ତୁ ମୋତେ ଗୋଟିଏ କାମ କରିବା ପରେ ମୋତେ ଗୋଟିଏ ସିରିୟସ୍ ଷ୍ଟେପ୍ ନେବାକୁ ପଡ଼ିବ, ମୋତେ ଭଗବାନଙ୍କ ନିକଟରେ କାନ୍ଦିବାକୁ ପଡ଼ିବ। ମୁଁ ଯଦି ଏଇ ଏତେ ବଡ଼ ସୁଯୋଗ ପାଇକି ମୁଁ ଯଦି ଏଇ ଜନ୍ମରେ ହରିଙ୍କୁ ଭୋଜନ ନ କରିପାରିଲି, ମୁଁ ପୁଣି ଗୃହସ୍ଥ ଆଶ୍ରମରେ ପ୍ରବେଶ କରି ଧନ ରୋଜଗାର କରି ସ୍ତ୍ରୀ ପୁତ୍ର କନ୍ୟାଙ୍କୁ ସନ୍ତୁଷ୍ଟ କରି ମୁଁ କେମିତି ଭୋଜନ କରିବି, ମୋର କେଉଁ ସଂସ୍କାର ଅଛି। ଭଗବାନ କହୁଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ଲେଖିଲେ, ଅପିଚାସ୍ତାମ ତାଗତ ଉତ୍ପର୍ଣ୍ଣ ଭାବଭକ୍ତା କଥା। ଭଗବାନ କହୁଛନ୍ତି, ହେ ଉଦ୍ଧବ, ଯେଉଁମାନଙ୍କର ଭାବ ଉତ୍ପନ୍ନ ହେଇଛି ସେ ଭକ୍ତଙ୍କର କଥା ଛାଡ଼ିଦିଅ, ଆସ୍ଥା ତାବତ୍ କଥା ସେମାନଙ୍କ କଥାକୁ ଛାଡ଼ିଦିଅ। ଭକ୍ତୌ ପ୍ରଥମ ବର୍ତ୍ତମାନ ଅପି ଭକ୍ତ କୃତାର୍ଥ ହେବ। ଭକ୍ତି ମାର୍ଗରେ ଭକ୍ତ ପ୍ରଥମରେ କୃତାର୍ଥ ହେଇଯାଏ, କିନ୍ତୁ ଗୋଟିଏ ଭୁଲ ଆମ ଜୀବନରେ ରହୁଛି, ଆମେ ନାମକୁ, ଭଗବାନଙ୍କର ନାମକୁ, ପ୍ରଭୁ ଭାଗବତଙ୍କୁ, ପ୍ରଭୁ ତୁଳସୀଙ୍କୁ, ପ୍ରଭୁ ଶ୍ରୀବିକ୍ରମଙ୍କୁ, ଶୁଦ୍ଧ ଅକିଞ୍ଚନ ନିଷ୍କିଞ୍ଚନ ବୈଷ୍ଣମାନଙ୍କୁ ଆମର ପ୍ରାକୃତ ବୁଦ୍ଧି ଆସୁନି। ସଂସାରୀ ଲୋକର ଯେଉଁ ଭୟ ରହୁଛି ସାଧୁଙ୍କ ପ୍ରତି, ଆମେ ସାଧୁ ସମାଜରେ ରହିଲା ପରେ ଆମର ଓଡ଼ିଆର ଗୋଟେ କଥା ନାହିଁ କି, ଦେହ ଘୋଷରା ହେଇଯାଏ। ଜଣେ ମୋର ଅନୁଭବ କଥା ମୁଁ କହୁଛି, ତୁଳସୀ ସେ ବାଡ଼ିରେ ବହୁତ ହେଇଯାଇଛନ୍ତି, ତାଙ୍କ ନଦୀରେ ମୁଁ ପକାଇବା ପାଇଁ ଯାଉଛି, ମୁଁ ନେଇକି ଯାଉଛି। ଜଣେ ମା ଦେଖିଲେ କହିଲେ, ବାବା ଏ ସନ୍ଧ୍ୟା ବାଜିଗଲାଣି କୁଆଡ଼େ ଯାଉଛନ୍ତି, ମାନେ ମା ଏ ତୁଳସୀ ବହୁତ ଅଧିକା ଗଛରେ ହେଇଯାଇଛନ୍ତି ତ, ଆଉ କହିଲେ ବାବା ମୁଁ ଗୋଟେ ତୁଳସୀ ଲଗାନ୍ତି, ଆଉ ମୁଁ କହିଲି ମା ତା ନିଅ। ସେ ବାବା ମୁଁ ବର୍ତ୍ତମାନ ତୁଳସୀ ଛୁଇଁପାରିବି, ମୁଁ ଗାଧୋଇନି, ଗୋଟେ ଗାଁ ଲୋକ କଥା କହୁଛି। ମୁଁ କହିଲି ତାହେଲେ ଚାଲନ୍ତୁ ମା, ମୁଁ ଆପଣଙ୍କ ଚୋରା ପାଖରେ ରଖିଦେବି, ଆପଣ କାଲି ଗାଧୋଇକି ଏଟାକୁ ଲଗେଇବେ। ଆପଣ ଦେଖନ୍ତୁ ସାଧାରଣ ଲୋକର ବି ତୁଳସୀଙ୍କ ପ୍ରତି କେତିକି ଭୟ ଅଛି, ସାଧାରଣ ଲୋକ ଭାଗବତ ଗୀତା ପଢ଼ିବେନି ଯଦି ଆମିଷ ଖାଇଥିବେ, ତାଙ୍କର ଭକ୍ତିକୁ ଆମେ ପ୍ରଶଂସା, ତାଙ୍କର ସାଂସାରିକ ବୁଦ୍ଧିକୁ ପ୍ରଶଂସା କରାଯାଉନି, କିନ୍ତୁ ଭଗବତ ବସ୍ତୁ ଉପରେ, ଭଗବତୀୟ ବସ୍ତୁ ଉପରେ, ପ୍ରଭୁଙ୍କ ବସ୍ତୁ ଉପରେ ତାଙ୍କର ତ ଟିକେ ମହତ୍ ବୁଦ୍ଧି ଅଛି ନା। ଯଦି ଗୋଟିଏ ଅଜ୍ଞର ଏତିକି ମହତ୍ ବୁଦ୍ଧି ଅଛି, ଆମେ ଏଇ ଧାରାକୁ ଗ୍ରହଣ କରିଛେ, ଆମର କେତେ ଅପରାକୃତ ବୁଦ୍ଧି ରହିବା ଦରକାର। ମହାପ୍ରଭୁ କହିଲେ, ତୁଳସୀ ଦେଖି, ଭକ୍ତିମୟ ଠାକୁର ଲେଖିଲେ, ତୁଳସୀ ଦେଖି ଯୁଡ଼ାଏ ପ୍ରାଣ ମାଧବ ତୋଷଣୀ ଜାନି। ମହାପ୍ରଭୁ ଯେତେବେଳେ ଶ୍ରୀକ୍ଷେତ୍ରରେ ରହୁଥିଲେ, ଯେଉଁଠି ଯେଉଁଠି ଯିବେ ତାଙ୍କ ଆଗରେ ତୁଳସୀ ଯିବ, ମହାପ୍ରଭୁ ତୁଳସୀ ନ ଦେଖିକି ନାମ କରିବେ। ପ୍ରଭୁପାଜି ସେ ସିଷ୍ଟମ ଆଡପ୍ଟ କରିଛନ୍ତି, ଭଗବାନଙ୍କ ପାଖରେ ତୁଳସୀ ରହିବେ, ତୁଳସୀ ପାଖରେ ବସି ଜପ କରିବେ। ଆମର ଭୁଲ ଗୋଟିଏ ରହିଯାଉଛି ଭକ୍ତି ମାର୍ଗରେ, ଆମର ଅପ୍ରାକୃତ ବୁଦ୍ଧିରେ ଜାଗ୍ରତ ହେଉନି। ଭଗବାନଙ୍କ ନାମ କରିବା ଆମେ କଥା କହୁଛେ, ଅନ୍ୟମନସ୍କ ହେଉଛେ, ବା ନାମ ପ୍ରତି, ପ୍ରଭୁଙ୍କ ପ୍ରତି ମୋର ବ୍ୟାକୁଳତା କାହିଁକି ଆସୁନି, ଏ ଚିନ୍ତା ବି ନାମ କଲାବେଳେ ଆମର ଆସୁନି, ଏହି ହେଉଛି ଆମର ତ୍ରୁଟି। ନହେଲେ ଭକ୍ତି ମାର୍ଗ ହେଉଛି ସର୍ବମଙ୍ଗଳମୟ ମାର୍ଗ। ଭଗବାନ ସାଧକ ଭକ୍ତମାନଙ୍କୁ, ତାବତ ଆସ୍ଥା ଭାବ ଭକ୍ତ, ଭାବ ଭକ୍ତଙ୍କର କଥା ରଖ, ଭଗବାନ କହୁଛନ୍ତି, ଭକ୍ତୌ ପ୍ରଥମ, ଭକ୍ତୌ ପ୍ରଥମ ବର୍ତ୍ତମାନ ଅପି ଭକ୍ତ କୃତାର୍ଥ ଭବତି, ଭକ୍ତି କୃତାର୍ଥ ଭବତି, ପ୍ରଥମ ଅବସ୍ଥାରେ ଭକ୍ତ କୃତାର୍ଥ ହେଇଯାଏ। ଉଦ୍ଧବ ପଚାରୁଛନ୍ତି, ପ୍ରଭୁ ଜଣେ ଯଦି ଭକ୍ତ ଭକ୍ତି ଆଚରଣ କରୁଛି ସିନ୍ସିୟରଲି ଗମ୍ଭୀର ଭାବରେ, କିନ୍ତୁ ଇନ୍ଦ୍ରିୟକୁ ସଂଯମ କରିପାରୁନି, ତାର କ'ଣ ଏଇ ଅବସ୍ଥା ହେବ? ଏଠି ସବୁ ଭକ୍ତ କଥା କୁହାଯାଉଛି, ଗୃହସ୍ଥ ହଉ ତ୍ୟାଗାଶ୍ରମ ସମସ୍ତଙ୍କ କଥା କୁହାଯାଉଛି। କହୁଛନ୍ତି ବାଧ୍ୟମାନ ଅପି ମଦଭକ୍ତ ବିଷୟ ଅଜିତେନ୍ଦ୍ରିୟ, କେବଳ ଇନ୍ଦ୍ର ସଂଯୋଗ କଥା କହୁନାହାନ୍ତି, ବିଷୟ ଦ୍ୱାରା ଅଭିଭୂତ ହେଉଛି। ବହୁ ବ୍ୟକ୍ତି ଅଛନ୍ତି ତାଙ୍କର ଧନ ସ୍ପୃହା ନାହିଁ କିନ୍ତୁ ଧନ ଅଛି, ସେ ଧନ ଦ୍ୱାରା କଷ୍ଟ ହେଇ ପାରୁଛନ୍ତି, ଭଜନ ହିଁ ବାଧା ହେଉଛି। ଭଗବାନ କହିଲେ ବାଧ୍ୟମାନ ଅପି ମଦଭକ୍ତ ବିଷୟ ଅଜିତେନ୍ଦ୍ରିୟ, ବିଷୟ ଦ୍ୱାରା ସେ ପ୍ରଭାବିତ ହେଇକି ମୋର ଭକ୍ତ ଭଜନ କରୁଛି କିନ୍ତୁ ପରାସ୍ତ ହେଇଯାଉଛି, ବିଷ ତାକୁ ଜୟ କରୁନୁ, ସେ ଇନ୍ଦ୍ରମାନଙ୍କ ଦ୍ୱାରା ବିଷୟର ପ୍ରଭାବକୁ ଜୟ କରିପାରୁନି। କିନ୍ତୁ ହେ ଉଦ୍ଧବ ପ୍ରାୟ ପ୍ରଗଲ୍ଭୟା ଭକ୍ତା, ମୋର ଯେଉଁ ଭକ୍ତି କିଭଳି ନା ପ୍ରଗଲ୍ଭୟା, ୟା ପରବର୍ତ୍ତୀ ଶ୍ଳୋକର ସାଙ୍ଗେ ସାଙ୍ଗେ ଉଦ୍ଧବଙ୍କୁ ଜଣେଇଦେବେ। ଉଦ୍ଧବ ପଚାରିବେ ପ୍ରଗଲ୍ଭୟା ଭକ୍ତମାନେ ନା ମୋର ଭକ୍ତି ଯେଭଳି ଏଧାଂସି, ଯେଭଳି କାଠକୁ ବର୍ଣ୍ଣି ସମସ୍ତ ଭାବରେ ଦହନ କରିଦେଉଛି, ମୋର ଭକ୍ତି ଏତେ ଗରିଆନ ଇ ସାଧକର ସମସ୍ତ ପାପକୁ, ପାପବୃତ୍ତିକୁ ନଷ୍ଟ କରିଦେବ, ଚିତ୍ତ ଶୁଦ୍ଧି କରିଦେବ। ଏଠି କହୁଛନ୍ତି ପ୍ରାୟ ପ୍ରଗଲ୍ଭୟା ଭକ୍ତା ବିଷୟ ନ ଅଭିଭୂତେ, ପ୍ରାୟ ପ୍ରଗଲ୍ଭୟା ଭକ୍ତା ମୋ ଭକ୍ତିକୁ ଦୃଢ଼ ଭାବରେ ଆଶ୍ରୟ କରୁଥିବା ଭକ୍ତର ବିଷୟ ନ ଅଭିଭୂତେ, ସେ ବିଷୟରେ ଅଭିଭୂୟମାନ ହବନି, ତା ମାନେ ପରାସ୍ତ ହେଇକି ବି ପରାସ୍ତ ହବନି। କାରଣ ଯଦି ତାର ଭକ୍ତି ଉପରେ ପୂର୍ଣ୍ଣ ନିର୍ଭର ବିଶ୍ୱାସ ଥାଏ, ଏଠି ମୋର ଏଠି ତାତ୍ପର୍ଯ୍ୟ ଜୀବ ଗୋସ୍ୱାମୀ କହିବା କଥାରେ, ତାହେଲେ ଜୀବ ଗୋସ୍ୱାମୀ ଭଳିଙ୍କର ସାଧକ, ଯେଉଁମାନେ ସିଦ୍ଧ ସାଧକ, ଭଗବାନଙ୍କର ପାର୍ଷଦ, ସାଧକ ତ କୁହାଯିବନି, ନିତ୍ୟ ପାର୍ଷଦ, ସେମାନେ ଘର ଛାଡ଼ିବା କ'ଣ ଆବଶ୍ୟକ? ଯଦି ଭଗବାନ ସାଧାରଣ ଭକ୍ତ କଥା ଏ କଥା କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକାରେ ଲେଖିଲେ, ବୈରୀକୃତ କିଞ୍ଚିତ ଶସ୍ତ୍ରାଘାତମ ପ୍ରାପ୍ୟସ୍ୟ ଅପି ନ ପରାଭବ, ବସ୍ତୁତ ସୌର୍ଯ୍ୟ ସହଭାବାତ୍। ଯୁଦ୍ଧ ହେଉଛି, ଯୁଦ୍ଧ ହେଲା ବେଳେ ସ୍ୱର ଲାଗିଲା ଗୋଟେ ଶତ୍ରୁ ଦେହରେ, ଆଉ ଗୋଟେ ଶତ୍ରୁ ଗୋଟେ ଶତ୍ରୁକୁ ସ୍ୱର ମାରିଦେଲା, ଏଇଟା ପରାଭବ କୁହାଯିବନି, କାରଣ ସେ ଯୁଦ୍ଧ କରୁଛି ନା, ତାର ସୂର୍ଯ୍ୟଭାବ କୁହାଯିବ, ପରାଭବ କୁହାଯିବନି। ଏବଂ ସାଙ୍ଗେ ସାଙ୍ଗେ ଦ୍ୱିତୀୟ ଉଦାହରଣ ଦେଇଦେଉଛନ୍ତି, ପୀତ ଜ୍ୱରଗ୍ନ ମହୌଷଧସ୍ୟ ତଦ୍ଦିବସେ ଆୟାତ ଅପି ଜ୍ୱରବାଧକ ଅପି ଅବାଧକ ଏବ। ଆମକୁ ଜ୍ୱର ହେଇଯାଇଛି, ପିତ ଜ୍ୱର, ସେଇଦିନ ଔଷଧରା ଖାଇଲେ, ଔଷଧରା ଖାଇଲା ପରେ କ'ଣ ଜ୍ୱର ଆସିବନି? ଜ୍ୱର ଆସିବ ସେଇଦିନ, କିନ୍ତୁ ଜ୍ୱର ଆସିବ। କିନ୍ତୁ ଏଠି କହୁଛନ୍ତି ତସ୍ୟ ବିନଶ୍ୟତି ଅବସ୍ତତ୍ୱାତ୍ ଦିନାନ୍ତର ଚ ସମ୍ୟକ ନଷ୍ଟିଭାବ ଭବତ୍ୱତ୍। କିନ୍ତୁ ଆଜି ସିନା ଜ୍ୱର ଆସିଲା, କିନ୍ତୁ ଆଜି ଔଷଧ ଖାଇଲେ, କିନ୍ତୁ କାଲିକି ଜ୍ୱର ପ୍ରଭାବଟା ବଢ଼ିବ ନା କମିବ? କମିବ, କାରଣ ଔଷଧ ଖାଇଲେ। ଭକ୍ତି ହେଉଛି ମହୌଷଧି, ଏଇ ଭକ୍ତିକୁ ଭଗବାନଙ୍କର ନାମକୁ, ପ୍ରଭୁଙ୍କର ନାମ କୀର୍ତ୍ତନକୁ, ଭଗବତ ସେବାକୁ, ବିଗ୍ରହ ସେବାକୁ ଯଦି ଆମେ ମହତ୍ତ୍ୱ ଦେଇ ଆଚରଣ କରିବା, ତାହେଲେ ଆମେ ଇନ୍ଦ୍ରିୟର ଦ୍ୱାରା ପରାଭୂତ ହେବ ନା। ଯଦି ଭଗବାନ ଏଟା ସାଧକ ଭକ୍ତମାନଙ୍କୁ ଏଥିପାଇଁ କହିଛନ୍ତି, ସାଧକ ଭକ୍ତ ବି କୃତାର୍ଥ ହେଉଛି ଭକ୍ତିର ପ୍ରଥମ ଅବସ୍ଥାରେ, ତାହେଲେ ସିଦ୍ଧ ଭକ୍ତମାନେ କାହିଁକି ଗୁରୁତ୍ୟାଗ କରୁଛନ୍ତି, ବା ପରମହଂସ ଭଗବତ ପାର୍ଷଦମାନେ କାହିଁକି ଗୁରୁତ୍ୟାଗ କରୁଛନ୍ତି? ନା ଭକ୍ତି ମହାରାଣୀଙ୍କର ଏଇଟା ହେଉଛି ସ୍ୱାଭାବିକ ବୃତ୍ତି, ସେ ସାଧକକୁ କ'ଣ କରିବେ, ସିଦ୍ଧ ସାଧକମାନଙ୍କର ଅନ୍ତରକୁ ଯେଉଁମାନେ ଭକ୍ତିରେ ଯେତେ ଅଗ୍ରଗତି କରିବେ ତାଙ୍କର ଅନ୍ତରରେ ଦୈନ୍ୟତାଟା ସେତେ ଅଧିକ ବୃଦ୍ଧି ପାଇବ, ବିପରୀତ ହେଇଯିବ। ଦୁଇଟି ଅଭିମାନ ଗୋଟେ ଅଛି ନା, ଏ ପିଲାଏ ବସ୍ ଚୁପିଣ, ପ୍ରାଥମିକ ଅବସ୍ଥାରେ ସାଧକ ଭଜନ ଆରମ୍ଭ କରୁ କରୁ ନିଜକୁ ସିଦ୍ଧ ବୋଲି ଭାବେ, କାରଣ ଅନର୍ଥ ବୃତ୍ତି ତାର ହେଇନି ନା, ତ ସାଧକ ଭକ୍ତ ନିଜକୁ ସିଦ୍ଧ ବୋଲି ଭାବିବ। କିନ୍ତୁ ସିଦ୍ଧ ଭକ୍ତମାନେ ସେମାନେ ଅନର୍ଥ ନିବୃତ୍ତି ଭଗବତ ପ୍ରେମ ଲାଭ କଲେ ତାଙ୍କ ଅନ୍ତରରେ ଭକ୍ତି ମହାରାଣୀଙ୍କର କରୁଣାରୁ ଏତେ ଦୈନ୍ୟତା ଆସିବ, ସେ ସାଧକ ଯିବ ବୋଲି ଜ୍ଞାନ କରିବେ, ସେ କହିବେ ମୁଁ ସାଧକ ଲୋକ, ତାଙ୍କର ଏ ଜ୍ଞାନ ଆସିବ, ସେଥିପାଇଁ ସେମାନେ ବିଷୟକୁ ଭୟ କରିକି ପଳାଇ ଯାଆନ୍ତି, ଗୁରୁତ୍ୟାଗ କରନ୍ତି। ଆଉ ଆମମାନଙ୍କ ଭଳି ସାଧକ ଯିବକୁ ଶିକ୍ଷା ଦେବା ପାଇଁ, ଆଉ ନରୋତ୍ତମ ଦାସ ଠାକୁର ସେଇ କଥା ଲେଖିଲେ, କାମ କ୍ରୋଧ ଛୟ ଜଣେ ଲୟେ ଫିରେ ନାନା ସ୍ଥାନେ, କାମ କ୍ର
क्रोध छाया जाने लाय फिरे ननस्तन तुम्हारो स्मरण गेलो दूरे तुम्हारो स्मरण गेलो दूरे अर्थ लाभ से कपट वैष्णव बेसे अर्थ लाभ से कपट वैष्णव बेसे भ्रमिया बुलिए घरे घरे भ्रमिया बुलिए घरे घरे।
अच्छा नरोत्तम दास ठाकुर कौन जी शरीर जहां शरीर गंगा जल रे शिष्य मान मार्जन करुछंती गंगा जल रे सुनिबा नरोत्तम ठाकुर चरित आम एभली सिद्ध महात्मा गंगा जल रे स्नान करुवा समय शिष्य कहले मोर शरीर टी गंगा जल रे मार्जन कर गंगा जल रे मार्जन करुवा अवस्था गंगा जल रे शरीर मिसीगला कि अंतर सिद्ध भगवत पार्षद मान अंतर दैन्य भाव को देख से कथा कहते मोर अवस्था यह विषय आलोचना ये करा सिद्ध साधक माने बा भगवत पार्षद माने आम भली साधक जीव मान सुरक्षा देवाई भजन संपत्ति को रक्षा करने आमको सतर्कवाणी देखते तुम्हें विषय रु दूर रुह ना जीव गोस्वामी भाई आचार्य भगवत प्रेरणा एभली सतर वर्ष बयस सुकुमार बयस अति सुंदर दीर्घ नयन गौर वर्ण सुगठन शरीर में सतर वर्ष बयस कांदी कांदी नवदीप धाम को जीवे बर्तमान गृहत्याग कर पड़े आ सब बड़े चिंता करमती मु घर छाड़ी आ भगवान चरण में कादुं प्रभु चरण से प्रार्थना करण विषय कौन संस्पर्श रे आम भजन हेनी आ नरोत्तम दास ठाकुर एक कहीं लिखले कपट वैष्णव बेस मु हे प्रभु मु कपट वैष्णव बेस नहीं नरोत्तम दास ठाकुर कौन कपट वैष्णव बेस नहीं सी जो प्रेमभक्ति चंद्रिका लिखे वैष्णव समाज पूज्य आ मु घरे घरे बुलिकी ए खाली अर्थ रोजगार करमती बुलुची मुमती बुलुची ना कपट वैष्णव बेस मु एकाकी बुलुनी छजन मत बुलाऊँ काम क्रोध छय जड़े मत विषय को भुंजाप मत ठेली ठेली की नौ सी निजे मानुछन ये साधक जीवर अवस्था सिद्ध मान साधक अभिमान करें साधक कि सिद्ध अभिमान कर विचित्र कलिजुग साधक भक्तर लक्षण सिद्ध भक्तर लक्षण भागवतर लक्षण महाभागवतर लक्षण भागवत उत्तम लक्षण आमें साधक साधक आभा स्तर रही तार तो बहुत मुझे पाठ करनी आम भजन आभा स्तर रही आम यदि सिद्ध बोली ज्ञान करवा सिद्ध साधक मान भगवत पार्षद मैंने निजक ज्ञान कर साधक कारण साधक अभिमान न रही सिद्ध अभिमान साधक जीवर जो समय आसिक पहुँचव तार भजन तार नष्ट खाली अभिमान करदे मैंने मुझ सिद्ध होगी मोर किसी दोष ना मुझ वैष्णव होगी आम तो वैष्णव ए बुद्धि हईले अमानी नाहब आमी प्रतिष्ठा साहसी हृदय दूषिव हईब निरयगामी ए प्रतिष्ठा सा भि नर्क को आमको नहीं जीव वैष्णव कौन नर्क को जीव कि भक्ति विनोद ठाकुर अंतर भावना एमती रहा प्रतिष्ठा प्रति ये घृण्य भाव रहा वैष्णव भाव है प्रतिष्ठा प्रति सांगे सांगे कथा कहीदे मो मन भितर जदि अभिमान आसिक पहुँच मुझ वैष्णव हो गली बोली ना मुझे निरयगामी होगी कहीं निरयगामी हबी ना प्रतिष्ठा आस प्रतिष्ठा सा आस हृदय दूषिव दूषण करदेव हृदय शुद्ध भाव को नष्ट करदेव से भय करती सिद्ध साधक मैंने भय कर पड़ाती मोर कहार संग न हो कहीं दुईटा संग संसार आमको नष्ट करदेव आम भजन को मन रखी दुईटा संग प्रभुदानंद सरस्वती कहले ना হাহন্ত হন্ত শ্লোক না বিষয় বিষ ঠার বি অসাধুর সঙ্গ হচ্ছে বিষয়ের সঙ্গ হচ্ছে অধিক নষ্ট করদোষ সম্পত্তি কারণ বিষয় আষয় দিটা আমি সাধক হচ্ছে কাল বিষয়টা কষ্ট দেব ধন বি কষ্ট দেব স্ত্রী পুত্র যা কিছু শরীরের আমি রোজগার করছে এ আমি কষ্ট দেব আনন্দ বলে বিষয় কষ্ট আর বিষয়ের সঙ্গ বি কষ্ট কিভাবে কষ্ট শ্লোকরে কুযাচ্ছে কাহক কষ্ট আপনার প্রশ্ন করে পার না আমি তো ভক্ত হয়েছু আমি ভগবান যে ধন দিয়েছে আমি ভগবান সেবার লগাউছু না আমি তো কিন্তু কিছু কষ্ট লাগুনি নাই 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 ভজন পাই এটা কষ্ট বহু বড় কষ্ট যে ভজন করুছি যদি বাস্তবিক নিষ্কিঞ্চন স্থিতি কি নগলে ভজনর স্বাদটা সে প্রাপ্ত হয়ে পারি মনটাকে আপনার কেদিন আমি বুঝে রাখবা সন্তুষ্ট হয়ে পারি সে আমি যে আনন্দ খোঁজুছি সে আনন্দ আমি মিলুছি পূর্ণানন্দ জীবর যে আত্মবৃত্তি কোণ মিলুছি মিলুনি কারণ এগুলি সব আবরণ বিষয় গোটি আবরণ বিষয়ের সঙ্গ গোটে আবরণ ধনমপি পরদত্তম দুঃখম ঔচিত্যম ভাজা ঔচিত্যম ভাজা যে উচিত বস্তু জাঁতি উচিত বস্তু সংসার কি জাঁতি না সাধু সাধু যে ভজন করছেন সে সংসারে উচিত বস্তু জাঁতি ধনম অপি দত্তম সাধু ধন রোজগার ন করু তাকে যদি কে ধন বি দৌছি তাপাই সেটা হচ্ছে দুঃখ এই কথা কুয়াছে ইয়ে আমমানঙ্ক ভাই সাধক মানুষ বঞ্চা পাই কথা কুয়াছে না ভবতম হৃদিত দেব আনন্দকারী এসম কিন্তু সেই ধন জনক আনন্দ দিয়ে সাধু পাই সাধু কে ধন দেলে বি সাধু কষ্ট হুয়ে কিন্তু সেই ধনটা কু জনে কর্মীক দিয়া সে কন করিব আনন্দ প্রাপ্ত আরে মতো এত টাকা মিলে গেল ধন প্রাপ্ত হয়ে যদি সাধক আনন্দিত হয়ে যাচ্ছে সে তো ঔচিত্য ভাজা নুহে ভজন ছুটি যাচ্ছে ধন চালে আসছি এতে আমার কোন পরমার্থ কল্যাণ হব এটি সে কোচ ধনমপি পরদত্তম দুঃখম ঔচিত্য ভাজা সে রোজগার না করু কে দেলে বি সে ধনটা তাপাই হচ্ছে দুঃখ কিন্তু সেই ধনটা ভবত হৃদি তদৈব আনন্দকারী এসাম কিন্তু সেই ধনটা গোটে কর্মী বা অন্য কু বহুত আনন্দ দিয়ে তার গোটে উদাহরণ দৌঁচান্তি যে মলয়জম রসবিন্দু বর্ধতে নেত্রম বাধতে নেত্রম জনয়তি চষ আহ্লাদ অন্যত্র গাত্রম আপনার পুরী যাই না পুরীর জগন্নাথকর চন্দন কু আখি লগাইবে তো কন হব চন্দন আখিরে লগাইলে চন্দনটা পড়ব কিন্তু সেই চন্দনটা দেহরে লগাইলে মলয় চন্দন কু চন্দনটা শরীরের লাগিলা বেলা শীতল লাগুছি কিন্তু চক্ষুর লাগিলা বেলা জলাপোড়া আছে দেখ সেই চন্দন সেই ধন কর্মীকে আনন্দ দৌছি কিন্তু ঔচিত্য ভাজা সাধুকু বহু কষ্ট দেব সেই ভয়রে সিদ্ধ ভক্ত মানে জগৎকে শিক্ষা দেওয়া আজের দৈন্য বস্তু সব ত্যাগ করি পড়ান আষয় শুনলে না বিষয় সংক্ষেপে আমি আলোচনা করু যে বিষয় হচ্ছে কষ্ট আষয় হচ্ছে কষ্ট বিষয় বি কষ্ট দেব কারণ বিষয় রহলে ধন রহলে বা গৃহ রহলে আপনার কবে না যে মোটর টঙ্কা পয়সা আছে মোটর ঘর আছে মু কাহ সহ কনেকশন রাখবেনি কে কে লোক অসাধু লোক আসবে আরে কে অসাধু লোক ন আসলে বি আপনার মার্কেটিং করা অসাধু লোক পাখি যাবে আপনার চলবে তা সাংরে চলিপারে বিষয় রহলা মানে বিষয়ের সঙ্গ বিষয়ের সঙ্গ করা পড়ব আর বিষয়ের সঙ্গ কলে দুঃখ হি নিশ্চিত মিলে কে বিষয়ের সঙ্গ কলে কোণ সাধু হি দুঃখ পাইব কে সাধু স্বভাব লোক যে কিছু ন করু সে বিষয় লোকের পাখ রহলে বি দুঃখ পাইব নীতিশাস্ত্রের গোটে সুন্দর উদাহরণ দৌরান কোণ উদাহরণ না দুর্বৃত সঙ্গতি অনর্থ পরম্পরায় এটা গোটে পরম্পরা রয়েছে বা যে কুসঙ্গ লোকর সঙ্গ করেছি তা কেবল কষ্ট সহ্য পড়ছে না প্রমাণ দৌরান परंपराया हेतुम सताम भवति किं वचनीय मात्रम। साधु माने भी दुर्बुद लोकंकर संग कले साधु माने भी कष्ट पाइबे ना प्रमाण ना लंकेश्वर हरति दास रथे कलात्रम। लंकेश्वर लंकार ईश्वर किए रावण से कहा हरण कर गला सीता मान दासरथे कलात्रम रामंकर रामचंद्र महाप्रभुंकर पत्नी को से हरण करने गला। कष्ट तो सीता मां पाइले पाइले समुद्र कौन दोष थिला कुंदु किंतु समुद्र जेतु लंका करर थिला लंका पाखरे थिला से नीति शास्त्र लेखुचंदी प्राप्नुति वंदन मसु किल सिंधुराज किंतु सिंधुराज ऊपर समुद्र ऊपर सेतु पड़ा बंधर पर से बंधन न पाइले कहा पाई रावण पाखर रही तार दोष ना दुष्ट लोक पाखर रही जिते शांत लोक हो से महाप्रभु दुईटी अंग दे असत्संग त्याग वैष्णवाचा स्त्री संग एक स्त्री संगी एक साधु कृष्ण भक्त एक विषय रहिले विषय संग हब आउ विषय विषय उभय कष्ट देवे से भक्तिमय ठाकुर लिखिले धन रहिले माने कौन कौन आम अवस्था आसवे आम आत्मरति जोटा अच्छी प्रेम वृत्ति पर आवरण पड़ज ये बहुत सूक्ष्म रहस्य से गोस्वामी मैंने तेगतातर्णम महेश मंडलपति ये तो जीव गोस्वामी जरिए तुम बारंबार एक कथा कही सेठ मैंने जहा धन आनी दे तो शिष्य मान कह नहीं जा फोपाड़ दे आस मु तुमको बंचे मोर शिष्य दरकार धन को नहीं जमुना महाराणी को दे आस सी भगवान सेवार लगे तुम्हें योग्य नुह भगवान सेवार लगे एवं निष्किंचन से भक्ति मठा को सी कथा कहते जड़रती हईते लोक भोग विषय रहिले विषयर संगत हवा दूर कथा विषय रहिले विषय प्रति गोटे रति आस विषय प्रति रति चले आसपा निष्किंचन है जो कौपिनी धारण तार अर्थ कौन कि वैष्णव धर्म जो कौपिनी धारण अच्छी सन्यास नि ब्रह्मचारी जो कौपिनी धारण करती ये निष्किंचनता प्रति कारण जड़ रति रहिले कौन हम जड़रति विषय प्रति कौन सी भी रति रही जड़रति हईते लोक भोग अविरत भोगबुद्धि आस भोगबुद्धि काटिपर जड़ वस्तु रही गोसाई मान स्थिति अति दुर्लभ स्थिति संपूर्ण विषय मुक्त थे दुर्लभ स्थिति जड़ रति हईते भोग जड़ रति हईते लोक भोग अपीरत जड़ रति ऐश्वर्य सदा अनुगत आप संसार रही टका पैसा किसी रखे क्या भल पाइबे रति भी रही ए धन पैसा किसी रखे कि समस्त भल पाइबे ना ये हमें आप विषय रखी कि मो स्त्री पितर पिला छुआ विषय रखिले तो विषय ए विषय रखिले तो विषय आसवे धन रही तो विषय संग हम ठीक अच्छे मुझे टाँग पैसा किसी रखी कि पिला छुआ समस्त नहीं चलिए ताबी हम कि सुदामार स्त्री सीना सुदामा कड़े मागिया को ना बोले ये भी उपवास रोला सी भी उपवास रोला जहाँ मिलूला आगे सुदामा स्त्री सुदामा खाया दूसरा बर्तमान स्त्री कह तुम्हें ये बस मुझे जाऊँ बापर खाई देखिए आसमी ना मोर होटेल मो पिला छुआ मुझे खाई देखिए आसमी तुम्हें तुम जमी बाबा जी आगे देखो से चुपचाप उपवास रो भल पाइबर जड़ रत मिल ये धर्म संसार धर्म है ऐश्वर्य अनुगत जड़रती भोगर ऐश्वर्य अनुगत धनर अनुगत ए वैष्णव धर्म जो गुड़िक ना वैष्णव शिक्षा गुड़िक ना पूरा जहाँ कहते कौन नेशनल हाईवे जमीन जाऊ स्ट्रेट सीधा सीधा ଆଉ ଆମର ଅଧିକାର ନାହିଁ ଆଚାର୍ଯ୍ୟମାନେ ଆମକୁ କନସେସନ୍ ଦେଇକି ଏ ଜିନିଷଟା କହୁଛନ୍ତି, ରେ ଭାଇ ତୁ ତ ଘର ଛାଡ଼ି ପାରିବୁନି କି ଟଙ୍କା ଛାଡ଼ି ପାରିବୁନି କି ଚାକିରି ଛାଡ଼ି ପାରିବୁନି, ତୋର ବୈରାଗ୍ୟ ନାହିଁ। କାରଣ ଅନ୍ୟ ଅନଧିକାରୀ ଲୋକ ଯଦି ବୈରାଗ୍ୟ ଆଶ୍ରମରେ ପଶିବ ବି ସିଏ ବି ଗୋଟେ ଝମେଳା ଜିନିଷ, ଯାହାର ଅଧିକାର ନାହିଁ, ଯେ ଭୋଗର ସ୍ୱାଭାବିକ ବୈରାଗ୍ୟ ଆସିନି ବା ଭଗବାନଙ୍କର କରୁଣା ଉପରେ ନିର୍ଭର କରୁନି, ସେ ସାଧନ କରୁନି, ସେ ବୈରାଗ୍ୟ ଆଶ୍ରମକୁ ନଷ୍ଟ କରିଦେବ, କଳଙ୍କିତ କରିବ। ସେଥିପାଇଁ ତ ଆମେ ଶୁଣୁଥିଲେ ସନାତନ ଗୋସ୍ୱାମୀଙ୍କ ଚରିତ୍ରରେ ଈଶାନଙ୍କୁ ପଠାଇଦେଲେ, କହିଲେ ଈଶାନ ଜଡ଼ବସ୍ତୁ ଉପରେ ନିର୍ଭର କଲେ ତ୍ୟକ୍ତାଶ୍ରମ ଗ୍ରହଣ କରିବାର କୌଣସି ଅଧିକାର ନାହିଁ, ତୁମେ ଯଦି ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭର ନାହିଁ, କିଏ ମୋତେ ପୋଷିବ, କିଏ ମୋତେ ପାଳିବ, ତୁମେ ଅର୍ଥ ଧରିକି ଆସିଛ, ଏ କାଳ ସର୍ପକୁ ଧରିକି ଆସିଛ, ଈଶାନ ଆସିଛନ୍ତି ସନାତନଙ୍କର ସେବା କରିବା ପାଇଁ। ଆମେ ଶୁଣୁଥିଲେ ନା ଗୋଟିଏ ମୁଦ୍ରା ରଖିଥିଲେ ସ୍ୱର୍ଣ୍ଣ ମୁଦ୍ରା, କହିଲେ ଏଇଟାକୁ ବିକି ଭାଙ୍ଗିକି, ଇଏ ତ ରାଜକୁମାର ଥିଲେ କାହାକୁ ମାଗିବେ, ମୁଁ ତ ତାଙ୍କର ସେବକ, ମୁଁ ଟିକେ ତାଙ୍କର ସେବା କରିବି। ସେ ଅର୍ଥଟା ଆଣିଥିଲେ ତାଙ୍କ ପାଇଁ ନାହିଁ, ସନାତନଙ୍କ ପାଇଁ। ସନାତନ କହିଲେ ନା ଈଶାନ ତୁମେ ଗୃହକୁ ପଳାଅ, ତୁମେ ସାଧୁ ହେଇପାରିବନି, ତୁମର ଜଡ଼ବସ୍ତୁ ଉପରେ ଭରସା ଅଛି, କାରଣ ଜଡ଼ରତି ଐଶ୍ୱର୍ଯ୍ୟର ସଦା ଅନୁଗତ। ସେଥିପାଇଁ ଗୋସ୍ୱାମୀମାନେ ସବୁ ତ୍ୟାଗ କରିକି ପଳାଉଥିଲେ। ଜଡ଼ରତି ଜଡ଼ ଦେହ ପ୍ରଭୁ ସମାନ ଭାଇ, ଜଡ଼ରତି ଜଡ଼ ଦେହ ପ୍ରଭୁ ସମାନ ଭାଇ, ମାଇ କବି ସୟେ ସୁଖେ ଜୀବ କେ ନାଚା, ଜିନିଷ ବହୁତ ଅସୁବିଧା। ବିଷୟ ରହିଲେ ଆ ବିଷୟ ପ୍ରତି ଅନୁରାଗ ଆସିବ, ବିଷୟ ପ୍ରତି ଅନୁରାଗ ଆସିବ, ଆଉ ଜଡ଼ରତି, ଜଡ଼ରତି ମାନେ ସଂସାରକୁ ଭଲ ପାଇବା, ଶରୀରକୁ ଭଲ ପାଇବା, ଶରୀର ସମ୍ବନ୍ଧୀ ବସ୍ତୁକୁ ଭଲ ପାଇବା, ଏ ଜଡ଼ରତି ଜଡ଼ ଦେହ ପ୍ରଭୁ ସମଭାଏ, ପ୍ରଭୁ ଭାବ ଆସିବ। ଆପଣ ଭାବୁଛନ୍ତି ଆପଣ ସବୁ ଦୃଷ୍ଟିରୁ ନିରାଶ ହେଇଗଲା ପରେ ଆଜି ଆପଣ ସାଧୁ ହେଇଛନ୍ତି, ଆଜି କିଛି ଭୋଜନ ନାହିଁ, ଆପଣ ଏଭଳି ଗୋଟିଏ ସ୍ଥାନରେ ପହଞ୍ଚିବେ ଯେଉଁଠି କିଛି ଖାଇବା ପାଇଁ ନାହିଁ, ଆପଣଙ୍କ ପାଖରେ ବି କିଛି ନାହିଁ, ଆପଣ ସେଠି ଯାଇ ପହଞ୍ଚିବେ, ଆପଣଙ୍କର ପ୍ରଭୁଭାବ ଆସିବ, ଆରେ ମୁଁ ସାଧୁ ଆସିଛି ମୋତେ ଖାଇବାକୁ ଦିଅ, ଆପଣ ଭଗବାନ ପ୍ରଭୁ ଆଜି ଆପଣ ଯାହା ବ୍ୟବସ୍ଥା କରିଛନ୍ତି, ଆଉ ଯାହାକୁ ମାଗିବେ ବି ସେ କିଛି ଗାଳି ଦେଲେ ବି ଆପଣ କହିପାରିବେନି, ଆପଣ ପ୍ରଭୁ ତ ଅଭାବ ରହିବେନି, କାରଣ ଆପଣଙ୍କୁ ସବୁ ଦୃଷ୍ଟିରୁ ବର୍ତ୍ତମାନ ଶୂନ୍ୟ, ଐଶ୍ୱର୍ଯ୍ୟରେ ଶୂନ୍ୟ। ଭଗବାନଙ୍କର ଏଇଟା ଗୋଟେ ବହୁତ ବଡ଼ କରୁଣା, ଯଦି ସବୁ ଦୃଷ୍ଟିରୁ ପ୍ରଭୁ ଆପଣଙ୍କୁ ଐଶ୍ୱର୍ଯ୍ୟରୁ ବଞ୍ଚିତ କରିଦେଲେ, ସାଧକ ଭକ୍ତମାନଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ କରୁଣା। କାରଣ ଜଡ଼ରତି ଜଡ଼ ଦେହ ଏ ଦୁଇଟି ଜିନିଷ କ'ଣ କରିବ ନା ପ୍ରଭୁ ସମ ଭାଇ, ଭକ୍ତି ହେ ଭାଇ ଇଏ ପ୍ରଭୁତ ଭାବ ସୃଷ୍ଟି କରିବ, ଆଉ ମାଇକ ବିଷୟ ସୁଖେ ଜୀବକେ ନାଚା, ଧନ ଆସିଲେ ବିଷୟ ସୁଖ ଆସିବ, ଜୀବକୁ ନଚେଇବ, ଜୀବ ନାଚିବ, ସେ କଥା ସିଏ କହୁଛନ୍ତି। ଆଉ ଇଏ ହିଁ ହେଉଛି ସଂସାର ବନ୍ଧନର କାରଣ। ଶ୍ରୀକୃଷ୍ଣ ବିମୁଖ ଜୀବ ଐଶ୍ୱର୍ଯ୍ୟର ଆସେ, ଶ୍ରୀକୃଷ୍ଣ ବିମୁଖ ଜୀବ ଐଶ୍ୱର୍ଯ୍ୟର ଆସେ, ମାଇକ ଜଡ଼ିଏ ସୁଖେ ବନ୍ଧ ମାୟା ପାସେ, ମାଇକ ଜଡ଼ିଏ ସୁଖେ ବନ୍ଧ ମାୟା ପାସେ, ଅକିଞ୍ଚନ ଆତ୍ମରତି କୃଷ୍ଣ ରତି ସାର, ଶ୍ରୀକୃଷ୍ଣ ବିମୁଖ ଜୀବ ଐଶ୍ୱର୍ଯ୍ୟର ଆସେ, ଶ୍ରୀକୃଷ୍ଣଙ୍କୁ ବିମୁଖ ଆମେ ହେଇଯିବା, ଜଡ଼ବସ୍ତୁ ରହିଲେ ମାଇକ ଜଗତ ଜଡ଼ିଅ ବନ୍ଦେ ଜଡ଼ିଅ ସୁଖେ ବନ୍ଦେ ମାୟା ପାଇଁ ଜଡ଼ ସୁଖ ଲାଗିବ। ସେଥିପାଇଁ କୁନ୍ତୀ ଦେବୀ ପ୍ରାର୍ଥନା କଲାବେଳେ କାହିଁକି ଏ ପ୍ରାର୍ଥନାଟି କଲେ? ଅଦ୍ଭୁତ ଐଶ୍ୱର୍ଯ୍ୟ ଆଉ ମାଧୁର୍ଯ୍ୟର ଏକ ବିଲକ୍ଷଣ ସ୍ତୁତି ହେଉଛନ୍ତି କୁନ୍ତୀ ସ୍ତୁତି। କହିଲେ ନା ନମ କିଞ୍ଚନ ବିତାୟ ନିବୃତ୍ତି ଗୁଣବୃତ୍ତୟେ ଆତ୍ମା ରାମାୟ ଶାନ୍ତାୟ କୈବଲ୍ୟ ପତୟେ ନମ ଅକିଞ୍ଚନ ବିତ୍ତା। ଭଗବାନ କାହାର ନା ଅକିଞ୍ଚନର, କେଉଁ ଅକିଞ୍ଚନ ନା ପରମ କିଞ୍ଚନ, ପରମ କିଞ୍ଚନ ଯିଏ ଭଗବାନ ତାଙ୍କର ବହୁତ ପ୍ରିୟ। ପରମ କିଞ୍ଚନ ମାନେ ଶରୀରକୁ ବି ଶରୀରର ସୁଖ ବି ତ୍ୟାଗ କରିଛି। ଅକିଞ୍ଚନର ବିତ୍ତ କିଏ ନା ଭଗବାନ। ଦୁଇଟି ଅନ୍ୟ କରିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। ଆଉ ଅକିଞ୍ଚନର ଧନ କିଏ? ଯେ ଅକିଞ୍ଚନ ନିଷ୍କିଞ୍ଚନ ତାର ଧନ ହେଉଛନ୍ତି ଭଗବାନ। ଆଉ ଭଗବାନଙ୍କର ଧନ ହେଉଛନ୍ତି କିଏ ନା ଅକିଞ୍ଚନ। ଜଡ଼ିଆ ଭରସା ବିଷୟ ପ୍ରତି କୌଣସି ଆମର ଭରସା ଥିଲା ପର୍ଯ୍ୟନ୍ତ ଆମେ ଆତ୍ମରତି ପ୍ରାପ୍ତ ହୋଇପାରିବା ନା, ଏ ଜଡ଼ରତି ପ୍ରାପ୍ତ ହେବା। ସେଥିପାଇଁ ଭଗବାନଙ୍କର ଗୋଟିଏ ବ୍ୟବସ୍ଥା, ସେ ଜୀବକୁ ଏମିତି କରିବେ ଯେ ତାଙ୍କର ଏଇଟା ଗୋଟିଏ ଯୋଜନା ନିତ୍ୟ ପାର୍ଶ୍ୱ ଦ୍ୱାରା ଜଣାଇଛନ୍ତି, ପ୍ରଭୁପାଦଙ୍କ ଦ୍ୱାରା ଜଣାଇଛନ୍ତି। ପ୍ରଭୁପାଦ ଯେତେବେଳେ ବିଜନେସ୍ କରୁଥିଲେ ସେ ନିଜରେ ଲେଖିଛନ୍ତି, ମୁଁ ମୋର ଇଚ୍ଛା ମୁଁ ବହୁତ ଟଙ୍କା ରୋଜଗାର କଲାପରେ ମୁଁ ସେ ଟଙ୍କାକୁ ନେଇ ଆମେରିକାରେ ଯିବି, ଏକବାର ସୁନ୍ଦର ମନ୍ଦିର ଗୋଟେ ଏଷ୍ଟାବ୍ଲିଶ୍ କରିବି। ପ୍ରଭୁପାଦ ଇଚ୍ଛା କରୁଥିଲେ, ଭଗବାନ କହିଲେ ନା ମୁଁ ତୁମକୁ ନିଷ୍କିଞ୍ଚନ କରିକି ମୁଁ ଛାଡ଼ିବି ଆଉ ତୁମକୁ ମୁଁ ସଫଳତା ଦେବି, ତୁମେ ହବ ମୋର ଧନ, ମୁଁ ତୁମକୁ ନଚେଇବି। ଅକିଞ୍ଚନ ରବି ତ କୁନ୍ତୀ ଦେବୀ ଭୟ କରୁଥିଲେ, କହିଲେ ପ୍ରଭୁ ମୋର ବହୁ ଭରସା ଅଛି, ପାଞ୍ଚଟି ପୁତ୍ର ଅଛନ୍ତି ନା, ମୁଁ ଆଖି ଆଗରେ ଦେଖିଲି ସଫଳତା ପ୍ରାପ୍ତ ହେଲେ ମହାଭାରତ ଯୁଦ୍ଧରେ, କିନ୍ତୁ ମୋର ଅକିଞ୍ଚନ ଭାବ ଆସିବ କି ପ୍ରଭୁ, ମୋତେ ଭୟ ଲାଗୁଛି। ସେଥିପାଇଁ ଶେଷରେ କହିଲେ, ପ୍ରଭୁ ଏ ପାଣ୍ଡବମାନଙ୍କ ନିକଟରୁ, ବୃଷ୍ଣିବଂଶ ନିକଟରୁ, ସମସ୍ତଙ୍କ ନିକଟରୁ ମୋର ସମ୍ବନ୍ଧ କାଟିଦିଅନ୍ତୁ, ତୋଇ ଅନନ୍ୟ ବିଷୟ ମତି, ମୋର ମତି କେବଳ ଆପଣଙ୍କ ପ୍ରତି ରହୁ। କିଭଳି ମତି ନା ଅନନ୍ୟ ବିଷୟ। ଅକିଞ୍ଚନ ଭାବ ନ ଆସିଲା ପର୍ଯ୍ୟନ୍ତ ଭକ୍ତିର ଶାଶ୍ୱତ ନେଇପାରିବେ, କେବେ ହେଇପାରିବେ। ସେଥିପାଇଁ ଭୟ କରିକି ଗୋସ୍ୱାମୀମାନେ ଗୃହତ୍ୟାଗ କରି ପଳାଉଥିଲେ। ଏଇ ପ୍ରସଙ୍ଗରେ ସେ କଥା ପଡ଼ିଛି, ଅକିଞ୍ଚନ ଆତ୍ମରତି କୃଷ୍ଣରତି ସାର ଜାନି ଭୁକ୍ତି ମୁକ୍ତି ଆଶା କରେ ପରିହାର। ମୁକ୍ତି ଆଶା ମୁକ୍ତି ଆଶା ସବୁ ପରିହାର କରିଦେବ। ବହୁତ ବଡ଼ ଭଜନ, ତା ଭିତରେ ମୁଖ୍ୟ ମୁଖ୍ୟ ଏ ଭଜନ ଦର୍ପଣରେ ବୋଧ ହୁଏ ଅଛି, ଆଉ ମଝିରୁ ମଝିରୁ ଏ ପଏଣ୍ଟ ଗୁଡ଼ିକ ଆସିଲେ। ତେଣୁ ବିଷୟ ଆଉ ବିଷୟୀ ଏଇ ଦୁଇ ଜଣଙ୍କୁ, ଦୁଇ ଜଣଙ୍କର ସଙ୍ଗ ହେଉଛି ନିଷ୍କିଞ୍ଚନ କୃଷ୍ଣ ନିଷ୍କିଞ୍ଚନତା ପ୍ରାପ୍ତ ହେବା ବା ଅକିଞ୍ଚନତା ପ୍ରାପ୍ତ ହେବାରେ ବାଧକ, ଆଉ ଶୁଦ୍ଧ କୃଷ୍ଣ ଭକ୍ତି ପ୍ରାପ୍ତ ହେବାରେ ବାଧକ। ସେଥିପାଇଁ ଗୃହତ୍ୟାଗ କରି ପଳାଇଯାଏ। କିନ୍ତୁ ଆମେ ତ ସାଧାରଣ ଜୀବ, ଆମର ସ୍ଥିତି ଦେଖି ବୈଷ୍ଣବ ଗୁରୁଙ୍କ ସହିତ ଉନ୍ନତ ମହତଙ୍କ ସହିତ ଆମେ ପରାମର୍ଶ କରି ଆମେ କିଛି କରିବା ଦରକାର। କିନ୍ତୁ ସାଧକମାନଙ୍କ ପାଇଁ ଏଇଟା ହେଉଛି ଶିକ୍ଷା, ଯେଉଁମାନେ ଗୃହତ୍ୟାଗ କରିଛନ୍ତି ତାଙ୍କର ପୂର୍ଣ୍ଣ ଭରସା ଭଗବାନଙ୍କ ଉପରେ କେମିତି ରହିବ, ଆଉ ଯିଏ ଗୃହତ୍ୟାଗ କରିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଷ୍ଟେପ୍ ଦେଖାଉଛନ୍ତି କେମିତି ସେ ଗୃହତ୍ୟାଗ କରିବେ। କୌଣସି ଯୋଜନା କରେ ନୁହେଁ, ଭଗବାନ ଜୀବ ଗୋସ୍ୱାମୀ ନିତ୍ୟ ପରିଶ୍ରମ କରି ଦିନ ରାତି କାନ୍ଦୁଛନ୍ତି, ଭକ୍ତି ରତ୍ନାକର ଲେଖା ହେଇଛନ୍ତି। ଆଉ କିଭଳି କାନ୍ଦୁଛନ୍ତି, ହାତ ଟେକିକି ଏକାକି ଘରେ କାନ୍ଦୁଛନ୍ତି, ଭକ୍ତି ରତ୍ନାକର ରଚନା ହେଇଛନ୍ତି, ହାତ ଟେକି ସବୁବେଳେ ହେ ଗୌର ହେ ନିତ୍ୟ ଆନନ୍ଦ ମୋତେ ସଂସାରରୁ ପାର କର। ସାଧାରଣ ସାଧକ ଜୀବ ଭଳି ଯେ ନିତ୍ୟ ପାର୍ଶ୍ୱ ଏକ ଦିନେ କାକିବ ସିଆ ସନ୍ଧ୍ୟା କାଲେ ଶ୍ରୀନାମ କୀର୍ତ୍ତନେ ଶିକ୍ଷିତ ହୋଏ ନେତ୍ର ଜଳେ, ଶ୍ରୀନାମ କୀର୍ତ୍ତନେ ଶିକ୍ଷିତ ହୋଏ ନେତ୍ର ଜଳେ, କରଇ ଯତ୍ନ ଧୈର୍ଯ୍ୟ ଧରିତେ ନା ଯତ୍ନ ଧୈର୍ଯ୍ୟ କିଛି ସମୟ ଆମ ସାଧକ ଜୀବନରେ କିଛି ସମୟ ଏମିତି କାଢି ନେବାକୁ ପଡ଼ିବ ଯେଉଁ ସମୟରେ ଏକାନ୍ତରେ ବସି ଗୋର ନିତ୍ୟାନନ୍ଦକୁ ପ୍ରାର୍ଥନା କରିବାକୁ ପଡ଼ିବ। ବହୁ ବଡ଼ ଚଣ୍ଡୀ ବଳରାମ ଦାସ ବହୁତ ସୁନ୍ଦର ଲେଖିଛନ୍ତି, ତାର ଏମିତି ଅବତାର କିଏ ଅଛି, ଗୋର ନିତ୍ୟାନନ୍ଦଙ୍କୁ ପ୍ରାର୍ଥନା କରିବା ପାଇଁ ଏମିତି ସମୟ ସମସ୍ତଙ୍କ ସଙ୍ଗରୁ ବାହାରି ଗୋଟିଏ ସ୍ଥାନରେ ରହିକି ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଭୁ ମୋତେ ଯଦି ଉଦ୍ଧାର ନ କରିବ ମୁଁ ବଡ଼ ବିପଦରେ ଅଛି, ବହୁ ବଡ଼ ବିପଦରେ ଅଛି, ମୋତେ ଉଦ୍ଧାର କରନ୍ତୁ। ଏମିତି ସମୟ, ଏମିତି ପରିବେଶ, ଏମିତି ମନର ଭାବ ଆମକୁ ସଙ୍ଗ ଦ୍ୱାରା ସୃଷ୍ଟି କରିବାକୁ ପଡ଼ିବ। ଅନ୍ତର ଭିତରେ ଏ ବ୍ୟାକୁଳତା ନ ଆସିଲେ ଆମେ ସଂସାର ବନ୍ଧନରୁ ସଂସାର ତ୍ୟାଗ କଲେ ସୁଦ୍ଧା ଏ ଶରୀର ବନ୍ଧନ ରକ୍ଷା କରିପାରିବା ନା। ଘର ଚାକ କରିଛେ କିନ୍ତୁ ଏଇ ଯେଉଁ ଘରେ ରହିଛେ ଏ ଘର ବନ୍ଧନରୁ ଆମେ ଉଦ୍ଧାର ପାଇପାରିବା ନା। ଏବେ ଗୋଟେ ଗୃହ ଆଉ ସେ ଘରର ଆସକ୍ତି ତୁଟିଯିବ କିନ୍ତୁ ଏ ଘରର ଆସକ୍ତି ତୁଟିବନି। ବହୁ ବ୍ୟକ୍ତି ମୃତ୍ୟୁ ସମୟରେ ଘର ପିଲା କଥା ଯନ୍ତ୍ରଣାରେ, ଶରୀର ଯନ୍ତ୍ରଣାରେ ପିଲା ଛୁଆ କଥା ଘରର କଥା ଭୁଲି ପାରନ୍ତି, କିନ୍ତୁ ଶରୀର ଯନ୍ତ୍ରଣାରେ ମୃତ୍ୟୁ ସମୟରେ ଶରୀର ଚିନ୍ତା ଚାଲି ଆସିବ, ପୁଣି ସେ ଘର ବାସ କରିବେ ନା ନାହିଁ। ଏ ଶରୀର ବାସ ଗୋଟେ ଗୃହରେ ବାସ, ସେଥିପାଇଁ ସମୟ କିଛି କିଛି କାଢି ଜୀବ ଗୋସ୍ୱାମୀ ଏକାକୀ ବସିକି ସନ୍ଧ୍ୟା ସମୟରେ କୀର୍ତ୍ତନ କରୁଛନ୍ତି। ରୂପ ଗୋସ୍ୱାମୀ ପଳେଇ ଆସିଲେ, ଦେଖା କରିଦେଇକି ପଳେଇ ଆସିଲେ ମହାପ୍ରଭୁ ସାକ୍ଷାତ କରିବା ପାଇଁ ଚାରି ମାସ ରହିଲେ ପୁରୀରେ, କିନ୍ତୁ ଜୀବ ଗୋସ୍ୱାମୀ ଏକାକୀ ବସିକି କାନ୍ଦୁଛନ୍ତି, ଉର୍ଦ୍ଧ ବାହୁ କରିକି ଧୈର୍ଯ୍ୟ ରୋହିଣୀ କାନ୍ଦୁଛନ୍ତି ଏବଂ ଡାକୁଛନ୍ତି, ଓହେ ପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟାନନ୍ଦ, ମୋ ଭଳି ଆଉ କେବଳ ଏତିକି ନା, ହେ ପାର୍ଶ୍ୱଦଗଣ, ମହାପ୍ରଭୁଙ୍କ ପାର୍ଶ୍ୱଦଗଣ, ମୋ ଭଳି ପତ୍ର ଲୋକକୁ ଟିକେ ଦୟା କରନ୍ତୁ, ମୁଁ କୃପାର ଭାଜନ ହୁଏ, ଆପଣଙ୍କ କୃପାର ଦୃଷ୍ଟି ସମ୍ମୁଖକୁ ମୁଁ ଆସେ, ମୁଁ କୃପାର ପାତ୍ର ହୁଏ। ନିତ୍ୟ ପାର୍ଶ୍ୱଦମାନଙ୍କର ଏଇଭଳି ପ୍ରାର୍ଥନା ଅନ୍ତର୍ଗତ, ଯେଉଁଟା ଭଗବାନ ଗୁରୁଦେବ ସବୁବେଳେ କୁହନ୍ତି, ଭଗବାନ କେହି ନ କାନ୍ଦିଲେ ପାଇପାରିବେ, ଆଉ କାନ୍ଦିବା ପାଇଁ ଭଗବାନଙ୍କ ନିକଟରେ କିଛି ବସ୍ତୁର ଆବଶ୍ୟକ ଅଛି ଆଜ୍ଞା। କି ସୁଖରେ ରହି କାନ୍ଦିଛି ଦେଖିଲେ, କି ସୁଖରେ ରହି କାନ୍ଦିଛି, ଦୁଃଖ ପଡ଼ିଲେ କାନ୍ଦିବ, ଆଉ ଦୁଃଖ ପଡ଼ିଲେ ବି କାନ୍ଦି ପାରିବନି, ଦୁଃଖ ବେଳେ ଆଉ ଗୋଟେ ଦୁଃଖୀ ଲୋକକୁ ଦେଖିଲେ ବି କାନ୍ଦିବ, ଦୁଃଖ ପଡ଼ିଥିବ ଯଦି ସୁଖ ଲୋକ ସେଠି ଲୋକ ହସୁଥିବେ ସେ ବି କାନ୍ଦି ପାରିବେ। ଆପଣ ଗୋଟେ ଛୋଟ ଗୁରୁଦେବ ସବୁବେଳେ ଗୋଟେ ଛୋଟ ଉଦାହରଣ ଦିଅନ୍ତି, ଯେମିତି ଗୋଟେ ଜାଗାରେ ଗୋଟେ ଶବକୁ ପୋଡ଼ା ଯାଉଛି, ସେଠି ସବୁ ଲୋକ କାନ୍ଦୁଛନ୍ତି, ତୁମେ ଯାଇକି ପହଞ୍ଚିଗଲେ, ସବୁ ଲୋକ କାନ୍ଦୁଥିଲେ ତୁମେ ଦେଖିଲେ କାନ୍ଦିବ, ସେ ସଂଘ ସେ ପରିବେଶ ଏମିତି କରିଦେଲା ତା ଦ୍ୱାରା ତୁମକୁ କାନ୍ଦିବାକୁ ପଡ଼ିଲା। ସେଭଳି ଆମ ଜୀବନରେ ଏଭଳି ସଂଘ ବାଛି ନେବାକୁ ପଡ଼ିବ, ଏଭଳି ଭଗବାନଙ୍କୁ ପ୍ରାର୍ଥନା କରି ଗୁରୁ ନିତ୍ୟାନନ୍ଦଙ୍କୁ ପ୍ରାର୍ଥନା କରି ଏଭଳି ସଂଘରେ ଆମକୁ ରହିବାକୁ ପଡ଼ିବ, ଯେଉଁଥିପାଇଁ ଅନ୍ତରରେ ହଁ ଆମେ ବାହାରେ ନ କାନ୍ଦି ପାରନ୍ତି କିନ୍ତୁ ଅନ୍ତରରେ ତ ଟିକେ ଅନୁଭବ ଭଜନ ଆମର ହଉନି ବୋଲି ଅନୁଭବ ଆସିବ, ଅନ୍ତରରେ ଟିକେ କ୍ରନ୍ଦନ ଆସିବ, ଏଇ ଯେ ଭାବ ନ ଆସିଲା ଜୀବନରେ କେଉଁ ଆଶାରେ ଆଉ ଆମେ ରହିବା, ଆଉ କେଉଁଥିରେ କୃତାର୍ଥ ହବା, ଏ ସମ୍ଭବ ନାହିଁ। ଜୀବ ଗୋସ୍ୱାମୀ ଏଇଭଳି କ୍ରନ୍ଦନ କରୁଛନ୍ତି ରାତ୍ରି ସମୟରେ, ନିଦ୍ରା ହଉନି, ନିଦ୍ରା ହଉନି, ମହାପ୍ରଭୁ ଆସି ସ୍ୱପ୍ନରେ, ମହାପ୍ରଭୁ ସ୍ୱପ୍ନରେ ଆସି ଏ 12 ବର୍ଷ 17 ବର୍ଷ ବୟସ ହେଲାଣି, କିନ୍ତୁ ପାଞ୍ଚ ଦୁଇ ତିନି ବର୍ଷ ଅବସ୍ଥାରେ ରାମକାଳୀରେ ଯେଉଁ ରୂପକୁ ଦେଖିଥିଲେ, ଭକ୍ତମାନେ ଯେଭଳି କୀର୍ତ୍ତନ କରୁଥିଲେ ସେ ରୂପଟାକୁ ଦେଖିଲେ ଜୀବ ଗୋସ୍ୱାମୀ, କିଭଳି ସଂକୀର୍ତ୍ତନରେ ସମଗ୍ରେ ସମସ୍ତେ କୀର୍ତ୍ତନ କରୁଛନ୍ତି ଜୀବ ଗୋସ୍ୱାମୀଟା ଦେଖିଲେ, କିନ୍ତୁ ଘର ଛାଡ଼ି ପାରୁନାହାନ୍ତି, ଘରେ ରହିଛନ୍ତି, କାରଣ ଭଗବାନଙ୍କର ଗୋଟେ ପ୍ରେରଣା ଅନ୍ତର ଭିତରୁ ଆସିବ। ଭଗବାନଙ୍କ ଗୋଟେ ବହୁତ ବଡ଼ କରୁଣା, ଯେତେବେଳେ ସଂସାରର ସମସ୍ତ ବସ୍ତୁ ଆପଣଙ୍କୁ ଅପ୍ରିୟ ଲାଗିବ, ପ୍ରିୟ ଲୋକ ଆପଣଙ୍କୁ ଶତ୍ରୁ ବୋଲି ପ୍ରତୀୟମାନ ହେବେ, ସେତେବେଳେ ଆପଣ ଗୁରୁ ତ୍ୟାଗ କରିବେ, କୌଣସି ଆଶା ରହିବନି। କେତେ ଲୋକ ଆପଣଙ୍କୁ ପ୍ରବୋଧନା ଦେଲେ ବି ଆପଣଙ୍କ ମନ ମାନିବନି, ସବୁ ବସ୍ତୁ ବିଷ ଭଳି ଲାଗିବ ସବୁ ବସ୍ତୁ। ଏଇଟା ଭଗବାନଙ୍କର କରୁଣା। ଆଉ ଆମେ ଯୋଜନା କରି କିଛି କରିପାରିବା, ତେଣୁ ଜୀବ ଗୋସ୍ୱାମୀ ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭର କରିକି ରହିଥାନ୍ତି, ଏଭଳି ସ୍ୱପ୍ନ ଦେଖିଲେ। କିନ୍ତୁ ତାର ଭିତରେ ସେ ଯେ ଗୃହରେ ରହୁଥିବା ସମୟରେ ତାଙ୍କର ଜୀବନର ଗୋଟିଏ, ସେମାନେ ତ ଜାତରଥି ସାଧକ, ଭଗବାନଙ୍କର ନିତ୍ୟ ପାର୍ଷଦ, ଜାତରଥି ସାଧକ କ'ଣ କୁହାଯିବ, ଭୁଲରେ ଟର୍ମ ଗୁଡ଼ିକ ୟୁଜ୍ କରୁଛି, ନିତ୍ୟ ପାର୍ଷଦ ସିଏ ଗୋଟେ କାମ କରୁଛନ୍ତି, ଛୋଟ ଛୋଟ କୃଷ୍ଣ ବଳରାମ ବିଗ୍ରହ ଅନୁପମ ତାଙ୍କୁ ରଖିଦେଇଥିଲେ। ବାବାଜୀ ଅନୁପମ ସିଏ ରାମଚନ୍ଦ୍ର ମହାପ୍ରଭୁଙ୍କର ଭକ୍ତ, ଶ୍ରୀ ସମ୍ପ୍ରଦାୟରୁ ଦୀକ୍ଷା ଗ୍ରହଣ କରେ। ଆଉ ରୂପ ସନାତନଙ୍କର ଅନୁରୋଧରେ ଅନୁପମାଣି କୃଷ୍ଣ ବଳରାମ ବିଗ୍ରହ ଦେଇଥିଲେ। ଜୀବ ଗୋସ୍ୱାମୀ ତାଙ୍କୁ ବେଶ ଉତ୍ସାହ କରି ତାଙ୍କ ସାଙ୍ଗରେ ସେବା କରନ୍ତି, ତାଙ୍କରି ଆଗରେ କ୍ରନ୍ଦନ କରନ୍ତି। ଗୋଟିଏ ଦିନର ଘଟଣା, ଏ କୃଷ୍ଣ ବଳରାମଙ୍କର ବିଗ୍ରହ ସେବା କରୁ କରୁ ସେ ଶୋଇ ଯାଇଛନ୍ତି। ଏଭଳି ବିଗ୍ରହରେ ତ ସବୁଦିନ କାନ୍ଦି ଶୋଇ ଯାଇଛନ୍ତି, କିନ୍ତୁ କୃଷ୍ଣ ବଳରାମ ସ୍ୱପ୍ନରେ ଆସିକି ଜୀବ ଗୋସ୍ୱାମୀ ଦର୍ଶନ ଦେଉଛନ୍ତି, ଏବଂ ଦର୍ଶନ ଦେଉ କୃଷ୍ଣ ବଳରାମ ରୂପରେ ଦର୍ଶନ ଦେଉ, ସାଙ୍ଗେ ସାଙ୍ଗେ କୃଷ୍ଣ ବଳରାମ ଗୌରନୀତା ହେଇଯାଇଛନ୍ତି। ଆଉ ଗୌରନୀତା ହେଇକି ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି, କାହାକୁ, ଜୀବ ଗୋସ୍ୱାମୀ, ନିତାଇର କରୁଣା କବେ ନିତାଇ ଚାନ୍ଦର କରୁଣା ହେବେ, ସଂସାର ବାସନା ମୋର କବେ ତୁଚ୍ଛ ହେବେ, ବିଷୟ ଛାଡ଼ିଆ ମୋର ଶୁଦ୍ଧ ହେବେ ମନ, କବେ ଆମ ହେରିବ ସେ ଶ୍ରୀ ବୃନ୍ଦାବନ। ନରୋତ୍ତମ ଦାସ ଠାକୁର ଘରୁ ଏଇ ଭଜନଟିକୁ ଗାଇ ଗାଇକି ବାହାରିକି ଚାଲିଯାଉଛି, କବେ ନିତାଇ ଚାନ୍ଦରେ କରୁଣା ହେବେ। ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା ପାଇଲା ପରେ ଜଣେ ବିଷୟ ପ୍ରତି ତାର ସ୍ପୃହା କମିବ। ପରମ ବାତ୍ସଲ୍ୟେ ପୁନ କରେ ଆଲିଙ୍ଗନ, ପରମ ବାତ୍ସଲ୍ୟେ ପୁନ କରେ ଆଲିଙ୍ଗନ, କହିଲ କୃଷ୍ଣ ବଳରାମ ଗୌରୁ ନିତ୍ୟାନନ୍ଦ ହେଲେ, ଏବଂ ନିତ୍ୟାନନ୍ଦ ପ୍ରଭୁ ଜୀବ ଗୋସ୍ୱାମୀଙ୍କୁ ଆଲିଙ୍ଗନ କରି କହୁଛନ୍ତି, ହେ ଜୀବ ପୁନଃ ପୁନଃ ପ୍ରବୋଧିଆ, ବାରମ୍ବାର ଜୀବ ତୁମେ ଏତେ କ୍ରନ୍ଦନ କରୁନି, ଏଇ ମୋର ପ୍ରଭୁ ସର୍ବସ୍ୱ ହଉ ତୁମାର, ହଉ ତୁମାର, ଏଇ ମୋର ପ୍ରଭୁ ଯୋଉ ଗୌରାଙ୍ଗ ମହାପ୍ରଭୁ ଇଏ ତୁମର ସର୍ବସ୍ୱ ହୁଅନ୍ତୁ। ନିତ୍ୟାନନ୍ଦ ପ୍ରଭୁ ଜୀବ ଗୋସ୍ୱାମୀଙ୍କୁ ଏଇ ଆଶୀର୍ବାଦ କଲେ ସ୍ୱପ୍ନରେ। ଆଉ ନିତ୍ୟାନନ୍ଦଙ୍କ ପ୍ରଭୁଙ୍କର କରୁଣାରେ ତାଙ୍କର ଏଭଳି ଅନ୍ତର ଉଦ୍ବେଳିତ ହେଲା, ସେ ଗୃହ ତ୍ୟାଗ କରିକି ବର୍ତ୍ତମାନ ଚାଲିବେ ନବଦ୍ୱୀପ। ଏତେ ଚଳଚଞ୍ଚଳମୟ ଐଶ୍ୱର୍ଯ୍ୟମୟ ରାଜଭବନକୁ ତ୍ୟାଗ କରିକି ସେ ଯାଉଛନ୍ତି। ମନ୍ତ୍ରୀମାନେ ମା ଯେତେ ତାଙ୍କର ପରିପାଟି ସହିତ ଶବ୍ଦ ତ୍ୟାଗ କରିକି ଯାଉଛନ୍ତି, ଯେଉଁମାନେ ତାଙ୍କର ସମ୍ବନ୍ଧୀମାନେ ଅଛନ୍ତି ସମସ୍ତେ ରୋକୁଛନ୍ତି, 17 ବର୍ଷ 18 ବର୍ଷରେ ଗୋଟିଏ ଗୃହରେ ଏକମାତ୍ର ସନ୍ତାନ ସେ ତ୍ୟାଗ କରିକି ଯାଉଛନ୍ତି, ବଂଶରେ ଆଉ କେହି ନାହାନ୍ତି, କେଞ୍ଜୀବ ଗୋସ୍ୱାମୀ କିଏ ରୋକିପାରିଲେ ନା। କାରଣ ଭଗବାନଙ୍କର କରୁଣା ପ୍ରାପ୍ତ ହେଲା ପରେ ସଂସାରର ଯେତେ ପ୍ରକାର ପ୍ରତିବନ୍ଧକ ଆସିକି ପହଞ୍ଚିବ, ଏଇଟା ଭଗବତ ପ୍ରାପ୍ତିରେ ଯିଏ ଯୋଜନା କରିଛି ବା ଯାହାର ଅଲଗା କିଛି ମୋଟିଭ୍ ଅଛି, ସିଏ ଯଦି ଭଗବାନଙ୍କର ଯୋଜନାକୁ ଛାଡ଼ିକି କିଛି କାମ କରିବା ପାଇଁ ଚାହୁଁଛି, ସେଥିରେ ଯେଉଁ ପ୍ରତିବନ୍ଧକ ଆସେ ସେଇଟା ସେ ପ୍ରତିବନ୍ଧକ ତାର ବାଧା ହୁଏ। କିନ୍ତୁ ଭଗବତ ଯୋଜନାରେ ଯିଏ କାର୍ଯ୍ୟ କରୁଛି, ଯେଉଁ ପ୍ରତିବନ୍ଧକଟା ଆସେ ସେଥିରେ ବ୍ୟାକୁଳତା ଅଧିକା ପଡ଼େ। ଯେମିତି ଗୋଟେ ଉଦାହରଣ ଦିଆଯାଏ, ନଦୀରେ ପାଣିଟା ଯାଉଛି, ପାଣିର ସ୍ରୋତକୁ ଯଦି ଆମେ ରୋକିବା, ପାଣି ସ୍ରୋତ କ'ଣ ରୋକି ହବ? ତାର ବେଗଟା ଅଧିକ ବଢ଼ିବ। ସେଥିପାଇଁ ଜୀବ ଗୋସ୍ୱାମୀଙ୍କୁ ଯେହେତୁ ନିତ୍ୟାନନ୍ଦ ପ୍ରଭୁ କୃପା କରିଛନ୍ତି, ଜୀବ ଗୋସ୍ୱାମୀ ଆଜି ଗୃହ ତ୍ୟାଗ କରିକି ସ୍ୱପ୍ନରେ ଆଶୀର୍ବାଦ କରିକି ନିତ୍ୟାନନ୍ଦ ପ୍ରଭୁ ପଳାଇଗଲେ, ନିତ୍ୟାନନ୍ଦ ପ୍ରଭୁ କିନ୍ତୁ ସେତେବେଳେ ନବଦ୍ୱୀପରେ ନାହାନ୍ତି। ନିତ୍ୟାନନ୍ଦ ପ୍ରଭୁ ଖର୍ଦ୍ଦହ ବୋଲି ଗୋଟେ ଜାଗା ଅଛି, କ'ଣ ସେ ଜାଗାର ନାଁ, ହଁ ଖର୍ଦ୍ଦହ ସେ ଜାଗା ଅଛି, ନିତ୍ୟାନନ୍ଦ ପ୍ରଭୁ ପାର୍ଷଦମାନଙ୍କ ସହିତ ସେଠି ଲୀଳା କରୁଛନ୍ତି। କିନ୍ତୁ ଜୀବ ଗୋସ୍ୱାମୀ ଗୃହ ତ୍ୟାଗ କରୁଛନ୍ତି, ଜାଣିଦେଲେ ଶ୍ରୀବାସ ଠାକୁରଙ୍କୁ ଡାକିକି କହୁଛନ୍ତି, ହେ ଶ୍ରୀବାସ, ଆଜି ବଲ୍ଲଭଙ୍କର ତନୟ ଶ୍ରୀଜୀବ ଆଜି ଗୃହ ତ୍ୟାଗ କଲେ। ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି, ଚାଲ ଆମେ ଆସିବା, କେଉଁଠିକି ନା, ଆମେ ନବଦ୍ୱୀପକୁ ଯିବା। ଜୀବ ଗୋସ୍ୱାମୀଙ୍କୁ ନବଦ୍ୱୀପ ବୃନ୍ଦା ନବଦ୍ୱୀପର ପରିକ୍ରମା, ସମସ୍ତ ତୀର୍ଥ ମହାପ୍ରଭୁଙ୍କର ପଦାଙ୍କିତ ସ୍ଥାନ ଦର୍ଶନ କରିବା, ଆଉ ଭକ୍ତମାନଙ୍କ ଦ୍ୱାରା ତାଙ୍କୁ ଆମେ କୃପା ବର୍ଷଣ କରାଇବା, ଯାହାଦ୍ୱାରା ସେ ମହାପ୍ରଭୁଙ୍କର ବାଣୀଙ୍କୁ ପ୍ରଚାର କରିବେ। ନିତ୍ୟାନନ୍ଦ ପ୍ରଭୁ ପାର୍ଶ୍ୱମାନଙ୍କୁ ଧରିକି ଆସୁଛନ୍ତି, ଏଣେ ଜୀବ ଗୋସ୍ୱାମୀ ଘର ତ୍ୟାଗ କରିକରି ଯାଉଛନ୍ତି। ଏବଂ ଭକ୍ତି ରତ୍ନାକର ରଚନା କଲେ, ଘର ତ୍ୟାଗ କରିକି ଯିବା ସମୟରେ ତାଙ୍କର ଭାବ କିଭଳି କେତେ ସୁନ୍ଦର ଦେଖାଯାଉଛନ୍ତି। ହା ଗୌରାଙ୍ଗ ନିତ୍ୟାନନ୍ଦ ଜୀବେ ରୀବନ কিশোর বয়স জীব সুন্দর গঠন কিশোর বয়স জীব সুন্দর গঠন বৈরাগ্যের পরাকাষ্ঠা অপূর্ব দর্শন ବ୍ୟକ୍ତି କେମିତି ଶୋଭା ପାଏ ଆପଣ ଦେଖନ୍ତୁ। କେତେ ଅସୁନ୍ଦର ରୂପ ହେଲେ ବି ଜଣେ ବୈରାଗୀର ବେଶ ଧରିନେଲା ମାତ୍ରେ, ସେ ନାଲି କପଡ଼ା ପିନ୍ଧି ମୁଣ୍ଡନ ହେଇଗଲା ମାତ୍ରେ ସେ ସୁନ୍ଦର ଦେଖାହବ। ଜଣେ ଭକ୍ତ ହେଇଛି, ସେ ନାଲି କପଡ଼ା ପିନ୍ଧିକି ଲଣ୍ଡା ହେଇଛି, ତାର ଫଟୋଟାକୁ ନିଅନ୍ତୁ, ସେ ଭକ୍ତ କୁହନ୍ତୁ ତୁମେ ଯେତେବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ନିଶ ଛାଡ଼ିଥିଲ, ଚୁଟି ରଖିଥିଲ, ସେ ଫଟୋକୁ ଆଣ, ଦୁଇଟାକୁ ମିଶା, ବୈରାଗ୍ୟର ବେଶ ଧରି ନେଲେ ବି ସୁନ୍ଦର ଦେଖାଯାଏ। ଆଉ ଯାହାଙ୍କ ଅନ୍ତରରେ ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା ପ୍ରାପ୍ତ ହୋଇଛନ୍ତି, ବୈରାଗ୍ୟରେ ପରାକାଷ୍ଠା ଅପୂର୍ବ ଦର୍ଶନ, ବୈରାଗ୍ୟର ସବୁ ଲକ୍ଷଣ ଅଛି ନା, ଆଉ ସେ ତ ନିତ୍ୟ ପାର୍ଶ୍ୱଦ ଭଗବାନଙ୍କର, ଆଉ କିଶୋର ବୟସରେ ବୈରାଗ୍ୟଟା ସୁନ୍ଦର, ବହୁତ ସୁନ୍ଦର ଲାଗେ। ମହାପ୍ରଭୁ ଯେତେବେଳେ ଆଉ ମୁଣ୍ଡନ ହେଇକି ଆସୁଛନ୍ତି, ପ୍ରତାପରୁଦ୍ର ତ ତାଙ୍କ ରାଣୀମାନେ ଅଛନ୍ତି, ସେତେବେଳେ ତ ବହୁ ମର୍ଯ୍ୟାଦା ଥାଏ। ଆଜିକାଲି ଭଳି ତ, ଆଜିକାଲି ଭଳି ନାରୀମାନଙ୍କ ଭଳି ତ ସେ ନୁହନ୍ତି। ସାଧୁମାନଙ୍କୁ ଦର୍ଶନ କଲେ ବି ଏଭଳି ଉନ୍ମୁକ୍ତ ଦର୍ଶନ ନାହିଁ। ଏଇ ଗଡ଼ଗଡ଼ିଆ ଘାଟ ଯେଉଁ ଅଛି, କ'ଣ ନା ଗଡ଼ଗଡ଼ିଆ ଘାଟ ନା, ଚୈତନ୍ୟ ମହାପ୍ରଭୁ ପାଦ ପଦ୍ମ ଅଛନ୍ତି, ତାର ଅପର ପାର୍ଶ୍ୱ ହେଉଛନ୍ତି ଆମର ଚରଟା ଘାଟ। ମହାପ୍ରଭୁ ବୃନ୍ଦାବନରୁ ଫେରୁଛନ୍ତି, ପ୍ରତାପରୁଦ୍ରଙ୍କର ରାଣୀମାନେ କହିଲେ, କହିଲେ ଆମେ ତ କେବେ ଟିକେ ପ୍ରଭୁଙ୍କର ନୃତ୍ୟ ଦର୍ଶନ କରିପାରୁନୁ, ପ୍ରଭୁଙ୍କର ରୂପ ଦର୍ଶନ କରିପାରୁନୁ, ଆମକୁ ଟିକେ ନେଇକି ପ୍ରଭୁଙ୍କୁ ଟିକେ ଦେଖା। କହିଲେ ଦେଖ ମହାପ୍ରଭୁ ତ ସନ୍ନ୍ୟାସ ନାରୀମାନଙ୍କୁ କେବେ ଚାହାନ୍ତି ନା, ମହାପ୍ରଭୁ ନାରୀ ଶବ୍ଦ ଉଚ୍ଚାରଣ କରିନାହାନ୍ତି, ସ୍ତ୍ରୀ ଶବ୍ଦ ଉଚ୍ଚାରଣ କରିନାହାନ୍ତି, ନାରୀ ଶବ୍ଦ ଉଚ୍ଚାରଣ କରିନାହାନ୍ତି, ପ୍ରକୃତି ଛଡ଼ା ନାରୀର ଯେତେ ଶବ୍ଦ ଅଛି ସେ ଉଚ୍ଚାରଣ କରନ୍ତି, ଏତେ ଷ୍ଟ୍ରିକ୍ଟ, ବହୁ ସାବଧାନ ପଥ ଇଏ ମହାପ୍ରଭୁଙ୍କ ପଥ। ଆପଣ କ'ଣ ଭାବୁଛନ୍ତି ଆଜ୍ଞା, ଯେଉଁମାନେ ସମର୍ଥ ସାଧୁ, ଯେଉଁମାନେ ଅତି ପୁରୁଷ ନାରୀ ଧର୍ମର ଉର୍ଦ୍ଧ୍ୱରେ ଯାଇଛନ୍ତି, ସେମାନେ କୌଣସି ନାରୀ ସହିତ ବାର୍ତ୍ତାଳାପ କରିପାରିବେ? ଆମେ ସାଧକ ଯିବ, ଆମେ ପ୍ରଚାର ନାଁରେ ଯଦି ଏଭଳି କିଛି ଆଚରଣ କରନ୍ତା ନା, ଆମେ ଭାସିଯିବା, ଆମେ ସମର୍ଥ ନୁହନ୍ତି। ମହାପ୍ରଭୁ ଶିକ୍ଷା ଦେଇଛନ୍ତି, ଆଉ କାହା କଥା କହିବା, ମାଳିନୀ ଦେବୀ ପ୍ରଣାମ କଲେ, ଅଦିତୁଙ୍ଗର ପତ୍ନୀ ସୀତା ଦେବୀ ପ୍ରଣାମ କଲେ, ଗୋବିନ୍ଦ କହିବ ପ୍ରଭୁ ସୀତା ମା ପ୍ରଣାମ କରୁଛନ୍ତି, ମା ପ୍ରଭୁ ମାଳିନୀ ପ୍ରଣାମ କରୁଛନ୍ତି, ମହାପ୍ରଭୁ ହାତ ଯୋଡ଼ିବେ, ଚାହିଁବେ ନା? ପ୍ରତାପରୁଦ୍ର ମନା କଲେ, ମୁଁ ପ୍ରଭୁଙ୍କର ଭାବକୁ ଜାଣିଛି, ଏ ସମ୍ଭବ ନା। କହିଲେ ତାହେଲେ ଗୋଟେ କାମ କର, ଗୋଟେ ମଞ୍ଚା କରିଦିଅ, ବୃକ୍ଷ ଆଡ଼ୁଆଳରେ ଗୋଟେ ମଞ୍ଚା କରିଦିଅ, ଆମେ ଟିକେ ରୂପଟାକୁ ଦେଖିବୁ, କଲାବର କୈଶୋର ନର୍ତ୍ତ କବି ସମ। ଆଉ କିଶୋର ବେଶ ସବୁବେଳେ ତ ନୃତ୍ୟ କରନ୍ତି, ଆୟାମ ଲମ୍ବିତ ଭୁଜ ନୟନ କମଲ ଜଳ ଧାରମ ଭୂଷଣ ନବର ସ୍ୱଭାବ ବିକାରମ, ବିଗଳିତ ନୟନ କମଲ ଜଳ ଧାରମ ଭୂଷଣ ନବର ସ୍ୱଭାବ ବିକାର ଧାରଧାରମ ଲୋତକ ବହୁତ ମହାପ୍ରଭୁଙ୍କର ଆଜାନ ଲମ୍ବିତ ଭୁଜ। ଆଉ ଆମେ ଟିକେ ଦର୍ଶନ କରିବା, ଲୁଚିକି ଦେଖୁଛନ୍ତି, ଲୁଚିକି ଦେଖିକି କହୁଛନ୍ତି ରାଣୀମାନଙ୍କର ଏ ମହାପ୍ରଭୁଙ୍କର ବୈରାଗ୍ୟର ଏ ରୂପକୁ ଦେଖିକି ସେମାନେ ପାଗଳ ହେଇଯାଉଛନ୍ତି। ଆଉ ମହାପ୍ରଭୁଣେ କୀର୍ତ୍ତନ କରିକରି ଆସୁଛନ୍ତି କେଉଁଠି, ଚଟା ଘାଟରେ, ଆଜି ସେ ସ୍ଥାନ ଅଛି ଯେଉଁଠି ପଥରରେ ମହାପ୍ରଭୁଙ୍କର ପାଦ ପଶିଯାଇଛି, ମହାପ୍ରଭୁ ନୃତ୍ୟ କରିକରି ଆସୁଛନ୍ତି। ରାଣୀମାନେ କହୁଛନ୍ତି, ଏମନ ରୂପ ନାହିଁ ଦେଖି ତ୍ରିଭୁବନେ, କୃଷ୍ଣ ପ୍ରେମ ହୟେ ଯାର ଦୂରଦର୍ଶନ। ରାଣୀମାନେ ମଞ୍ଚାରୁ ପରସ୍ପରକୁ ଧରି ଖସିଗଲା ପଡ଼ି ହେଉଛନ୍ତି, କାହିଁକି ନା ମହାପ୍ରଭୁଙ୍କର ଏଇ ଭାବ ବିକାର, ଏଇ ଯେଉଁ କହୁଛନ୍ତି ନା ବୈରାଗ୍ୟର ପରାକାଷ୍ଠା ଅପୂର୍ବ ଦର୍ଶନ, ଯିଏ ଜୀବ ଗୋସ୍ୱାମୀ ଦେଖୁଛନ୍ତି ତାଙ୍କର ଅନ୍ତରେ ବୈରାଗ୍ୟ ଚାଲି ଆସୁଛି, ଇନ୍ଦ୍ରିୟରେ ପ୍ରତି ଇନ୍ଦ୍ରିୟରେ ଭୋଗ ବୃତ୍ତି ନାହିଁ, ବୈରାଗ୍ୟର ବୃତ୍ତି, ବୈରାଗ୍ୟର ବୃତ୍ତି। ମହାପ୍ରଭୁଙ୍କୁ ଦେଖିକି ମଞ୍ଚାରୁ ରାଣୀମାନଙ୍କ ସୁରକ୍ଷାରେ ଯେଉଁମାନେ ଅଛନ୍ତି ଦାସୀମାନେ, ସେମାନେ ପାଗଳ ହେଇଗଲେ, ରାଣୀମାନଙ୍କର କି ଅବସ୍ଥା ହେଉଛି ନା, କୃଷ୍ଣ ପ୍ରେମ ହୁଏ ଯାହାର ଦୂରଦର୍ଶନେ, ଦୂରରୁ ମହାପ୍ରଭୁଙ୍କ ରୂପର ପୂର୍ଣ୍ଣ ରୂପ ଦର୍ଶନ କରନ୍ତି, କେବଳ ଆଭାସ ଦର୍ଶନ କରି ତାଙ୍କର ପ୍ରେମ ଜାଗ୍ରତ ହେଇଗଲା। ମହାପ୍ରଭୁଙ୍କର ସେ ପ୍ରେମର ପରାକାଷ୍ଠକୁ ଆଜି ବି ନିଦର୍ଶନ ଦେବେ ଆମର ଚହଟା ଘାଟ, ମହାପ୍ରଭୁଙ୍କର ପାଦର ପଦ୍ମର ଚିହ୍ନ ସେଠି ପଥରରେ ମହାପ୍ରଭୁଙ୍କ ପାଦ ଚିହ୍ନ ପଶିଯାଇଛି। ବୈରାଗ୍ୟ ବ୍ୟକ୍ତି ବୈରାଗ୍ୟର ଶୋଭିତ ପାଏ, ବୈରାଗ୍ୟ ଆଶ୍ରମ କଥା କୁହାଯାଉନି, ବିଷୟ ଭୋଗରୁ ବିରକ୍ତ ସେ ତ୍ୟାଗୀ, ତ ଏଇଟା କହିଲେ ଆହୁରି ଶୋଭିତ, ଗୃହୀ ବି ଯଦି ସେ ଗୃହରେ ରହି ସ୍ତ୍ରୀ ପୁତ୍ର କନ୍ୟା ସହିତ ରହି ଯଦି ସେ ପୂର୍ଣ୍ଣ ବିଷୟ ପ୍ରତି ଅନାସକ୍ତ, ଭଗବତ ପ୍ରତି ଭଗବାନଙ୍କ ପ୍ରତି ଆସକ୍ତ, ସେ ଶୋଭିତ ହେବ। ଆଉ ନହେଲେ ବୈରାଗ୍ୟ ବିନା ଭୋଗରେ କେବଳ ଜୀବନଟା କଷ୍ଟ, କେବଳ କଷ୍ଟ, ସେ ତ୍ୟାଗୀ ହଉ ବା ଗୃହୀ ହଉ, ବିଷୟକୁ ଅଙ୍ଗୀକାର କଲା ମାନେ କଷ୍ଟ ମିଳିବ। ଆଉ ପଦ୍ମପୁରାଣରେ ଗୋକର୍ଣ୍ଣ ସେଇ କଥା ହିଁ କହିଲେ ତାଙ୍କର ବାବାକୁ, ଆତ୍ମଦେବ କହିଲେ ବାବା ଋଷିଙ୍କର କରୁଣାରୁ ଆପଣ ପୁତ୍ରପ୍ରାପ୍ତ ହେଲେ, ଆପଣଙ୍କର ପ୍ରକୃତ ପୁତ୍ର ମୁଁ ଆପଣଙ୍କୁ ଉପଦେଶ ଦେଉଛି, ବାବା ଆପଣ ଏ ସଂସାରରେ ଏତିକି କଷ୍ଟ ପାଉଛନ୍ତି, ଟିକେ ବୈରାଗ ଧର୍ମ ଆଚରଣ କରୁନାହାନ୍ତି? ଆତ୍ମଦେବ କହୁଛନ୍ତି, ମୁଁ ଶାସ୍ତ୍ରବିତ୍ ବିଦ୍ୱାନ, ବହୁ କର୍ମକାଣ୍ଡ କର୍ମ କରିଛି, କିନ୍ତୁ ଏ ସଂସାର ପ୍ରତି ଆସକ୍ତି ମୋର ବାବା ଯାଉନି, ତୁମେ ଟିକେ ଉପଦେଶ ଦିଅ। ସେତେବେଳେ ବୈରାଗ୍ୟ ଧର୍ମର କଥା କହୁଛନ୍ତି, ଦେହ ଅସ୍ଥି ମାଂସ ରତିର ଅଭିମତ୍ ତେଜତ୍ଵ। ବାବା ଏ ମମତା, ସଂସାର ପ୍ରତି ମମତା କାହାକୁ ନେଇ, ଦେହକୁ ନେଇ ତ? ବାବା ତୁମେ ବସି ବିଚାର କଲ, ଇ ଦେହରେ କ'ଣ ଅଛି? ଦେହ ଅସ୍ଥି, ଦେହରେ ଅଛି ଅସ୍ଥି ମାଂସ ରୁଧିର ଅଭିମତ୍ ତେଜତ୍ଵ। ବିଷୟ ପ୍ରତି ଅଭିମାନ ତ୍ୟାଗ କରିବା ପର କଥା, ଆଗେ ଦେହ ପ୍ରତି ଅଭିମାନ ତ୍ୟାଗ କର। ସେଥିପାଇଁ ତ ବୈରାଗ୍ୟକୁ ପ୍ରଥମେ ବୈରାଗ୍ୟକୁ ଆଚରଣ କରିବା ପାଇଁ କୁହାଯାଉଛି, ଯେତିକି ଆବଶ୍ୟକ। ବୈରାଗ୍ୟ କଥାରେ ବୁଝିବେନି ଯେ ପୁରା ଆମେ ଦାଢ଼ି ଜଟା ଛାଡ଼ିକି, ନା ନା, ଆଚାର୍ଯ୍ୟମାନେ ଆମକୁ ଯେଉଁ ଶିକ୍ଷା ଦେଇଛନ୍ତି ସେଇ ଶିକ୍ଷା ବିଷୟରେ ଚାଲିବା, କିନ୍ତୁ ଆଚାର୍ଯ୍ୟମାନଙ୍କର ଶିକ୍ଷା ବହୁତ ଷ୍ଟ୍ରିକ୍ଟ ଅଛି, ପ୍ରଭୁପାଦଙ୍କର ଶିକ୍ଷା ବହୁତ ଷ୍ଟ୍ରିକ୍ଟ ଶିକ୍ଷା ଅଛି। ଆପଣ ଉପଦେଶ ଅମୃତ ପଢ଼ନ୍ତୁ, ବାରମ୍ବାର ପ୍ରଭୁ ସେଥିପାଇଁ ଲେଖିଲେ ଭଗବାନଙ୍କର ସେବା ଅତି ଐଶ୍ୱର୍ଯ୍ୟମୟ ଭାବରେ ହବ, ସେଥିପାଇଁ ସ୍ୱତନ୍ତ୍ର ଅଲଗା କରିଦେଲେ ଡେଟି କିଚେନ। ପ୍ରଭୁପାଦଙ୍କର ବହୁ ଅନୁଭବ ଅଛି ଗୌଡ଼ିଓ ମଠରୁ, କାରଣ ଗୌଡ଼ିଓ ମଠରେ ଯେଉଁ ଅପୁଲାଣ୍ଡ ପ୍ରସାଦ ହୁଏ, ତାଙ୍କ ରୋଷେଇ ହବ, ସେଇଟା ଭଗବାନଙ୍କର ଭୋଗ ଲାଗିବ, ସେଇଟା ହିଁ ସୁଭକ୍ତ ପାଇବେ। ପ୍ରଭୁପାଦ କହିଲେ ନା, ଏଇଟା ହେଲେ ମୁଁ ସାଧକମାନଙ୍କୁ ରକ୍ଷା କରିପାରିବିନି। ପ୍ରଭୁପାଦ କହିଲେ ନା, ବହୁ ପ୍ରିନ୍ସିପଲକୁ ସେ ଆମମାନଙ୍କୁ ବଞ୍ଚିବା ପାଇଁ କରିଛନ୍ତି। ସେ କହିଲେ ନା, ଡେଟି କିଛି ନୁହେଁ, ଅଲଗା ତାଙ୍କ ପାଇଁ ପ୍ରତିଦିନ 12 ଆଇଟମ୍ ହବ ଭଗବାନଙ୍କ ପାଇଁ, ଆଉ ତାଙ୍କୁ ଗେଷ୍ଟମାନଙ୍କୁ ଦିଆଯିବ, ଆଉ ଡିପୁଟି କିଛି ଅଲଗା ହବ। ସେଠି 2 ଟାଇମ୍ ପ୍ରସାଦ ହବ, 9 ଆଉ 5, ବା ସକାଳେ ସନ୍ଧ୍ୟା ସମୟରେ, ଆଉ ସିମ୍ପଲ ପ୍ରସାଦ। ପ୍ରଭୁ ସବୁ ଜିନିଷ ରଚନା କରି ବହୁତ କଟା କଟା କଥା କହିଛନ୍ତି। ଏ ବୈରାଗ୍ୟରେ ପ୍ରବେଶ କରି ଶରୀର ପ୍ରତି କେଉଁ କଥା ଗୋଟେ ଶୁଣ, ଦେହ ଅସ୍ଥି ଅସ୍ଥି ମାଂସ ରୁଧିର ଅଭିମତ୍ ତେଜତ୍ଵ। ଏଇ ଯେଉଁ ଅଭିମାନଟା ଯିବ, ଭୋଗରେ ତ ଅଭିମାନ ଯିବନି, ଭୋଗରେ ଅଭିନିବେଶ ବଢ଼ିବ। ଶରୀର ପ୍ରତି ଭଲ ପୋଷାକ ଟିକେ ପିନ୍ଧିଲା ବେଳକୁ, ଆରେ ମୁଁ ତ ଆଜି ତ ବଢ଼ିଆ କପଡ଼ାଟା ହେଇଛି, ମୋ ଶରୀରଟା ତ ଭଲ ଲାଗୁଛି, ଅଭିମାନ ଚାଲି ଆସୁଛି। ଆତ୍ମଦେବଙ୍କୁ କହୁଛନ୍ତି ପୁତ୍ର, ବାବା ଦେହ ଅସ୍ଥି ମାଂସ ରୁତିର ଅଭିମତ୍ ତେଜତ୍ଵ। ଜାୟା ସୁତାଦିଶୁ ମମତା, ଜାୟା ସୁତାଦିଶୁ ସଦା ମମତା ଅଭିମୁଚ୍ୟମ୍। ଏ ଶରୀର ପ୍ରତି ପ୍ରଥମ ଅଭିନିବେଶ ଛାଡ଼, ଦ୍ୱିତୀୟ ଅଭିନିବେଶ ସ୍ତ୍ରୀ ପ୍ରତି, ତୃତୀୟ ଅଭିନିବେଶ ପୁତ୍ର ପ୍ରତି। ଇଏ ଅଭିନିବେଶର କ୍ରମ କହିଦେଉଛନ୍ତି, ଦେହରେ ଅଛି ଅସ୍ଥି ମାଂସ ରୁଧିର, ତା ପ୍ରତି ମମତା ତ୍ୟାଗ କର। ଦ୍ୱିତୀୟ ମମତା କାହା ପ୍ରତି ତ୍ୟାଗ କର? ଜାୟା। ତୃତୀୟ ମମତା ସୁତା ଆଦିଶୁ, ଆଦିଶୁ ଅର୍ଥ ଧନା ଆଦିଶୁ। ଆତ୍ମଦେବ ପଚାରିଦିନେ, ବାବା ଗୋକର୍ଣ୍ଣ, ମମତାକୁ ସିନା ଛାଡ଼ିଦେବି, କିନ୍ତୁ କେଉଁ ଦୃଷ୍ଟି କରିବି? ମମତା କ'ଣ ଅନ୍ତରରୁ ପଳେଇଯିବ କି? ଦୃଷ୍ଟି ରହିବ ଗୋଟିଏ, କେଉଁ ଦୃଷ୍ଟିରେ ମୁଁ ଚଳିବି? ପଶ୍ୟମ୍ ଜଗଦିନ୍ଦମ୍ କ୍ଷଣଭଙ୍ଗ ନିଷ୍ଠମ୍ ବୈରାଗ୍ୟ ରାଗରସିକୋ ଭବଭକ୍ତି ନିଷ୍ଠମ୍। ବାବା ବୈରାଗ୍ୟ ରସରେ ରସିକ ହେଇଯା। ଆତ୍ମଦେବ କହୁଛି, ଏଥିରେ ଆପଣଙ୍କର ସଭା, ଏଥିରେ ଆପଣଙ୍କର ବ୍ରାହ୍ମଣତ୍ଵ, ଏଥିରେ ଆପଣଙ୍କର ଆତ୍ମରତି କ'ଣ ପାଇବେ? ସମଗ୍ର ଜୀବନ ପରିଶ୍ରମ କରିକରି ଆଜି ଆପଣଙ୍କ ଆଖି ଆଗରେ ଦେଖୁଛନ୍ତି କି ଅବସ୍ଥା ପୁତ୍ର କରୁଛି, ବେଶ୍ୟାମାନଙ୍କୁ ଆଣିକି ଘରେ ରଖିଛି, ଆପଣଙ୍କର ଅର୍ଜିତ ସ୍ୱ ଅର୍ଜିତ ବ୍ରାହ୍ମଣ ଧନକୁ ନେଇ ବେଶ୍ୟାମାନଙ୍କୁ ପୋଷଣ କଲା, ତଥାପି ଆପଣ ଶରୀର ପ୍ରତି ଅଭିମାନ ଛାଡ଼ିପାରିଲେ ନା, ସ୍ତ୍ରୀ ପ୍ରତି ଅଭିମାନ ଛାଡ଼ିପାରିଲେ ନା, ପୁତ୍ର ପ୍ରତି ଅଭିମାନ ଛାଡ଼ିପାରିଲେ ନା? ପଶ୍ୟା ଅନିଶମ୍, ପ୍ରତି ମୁହୂର୍ତ୍ତରେ ଦେଖ କ'ଣ ନା, ଜଗତ ଇଦମ୍ କ୍ଷଣଭଙ୍ଗ ଅନିଷ୍ଟମ୍, ଏ ଜଗତ ହେଉଛି କ୍ଷଣଭଙ୍ଗ, କେମିତି ଦେଖିବେ? ଅନିଶମ୍, ପ୍ରତି ମୁହୂର୍ତ୍ତରେ ଦେଖ। କହିଲେ ବାପା ମୁଁ ଏଇଟାକୁ ସିନା ଦେଖିଦେବି ଜଗତରେ ହେଉଛି ଅନିତ୍ୟ ବୋଲି, ନିତ୍ୟ ଦୃଷ୍ଟି କ'ଣ ଆଣିବି ନା? ବୈରାଗ୍ୟ ରାଗ ରସିକ ଭକ୍ତି ନିଷ୍ଠମ୍। ବାବା ତୁମେ ବୈରାଗ୍ୟ ରାଗର ରସିକ ହେଇଯାଅ, ଏଥିରେ ଆପଣଙ୍କର ସଭା, ଏଥିରେ ଆପଣଙ୍କ ବ୍ରାହ୍ମଣତ୍ଵ। 2 ଉପଦେଶରେ ଘରୁ ବାହାରିଲେ ଆତ୍ମଦେବ, 2 ଉପଦେଶରେ ବୈରାଗ୍ୟ ହେଇକି ଚାଲିଲେ, 2 ଉପଦେଶରେ। ଏଇ ଯେଉଁ ପ୍ରବଚନଟି ସେ ଦେଉଥିଲେ, ପୁଅ ଗୋକର୍ଣ୍ଣ ଋଷିଙ୍କର କୃପାର ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଆଉ ଇ ବାବାଙ୍କର ବାବାଙ୍କୁ ଯେଉଁ ଉପଦେଶ ଦେଉଛନ୍ତି, ଇଏ ହେଉଛି ସଦ୍ଧର୍ମ, ଭାଗବତ ଧର୍ମ, ବୈରାଗ୍ୟ ଧର୍ମ, ଶୋଭିତ ଧର୍ମ। ଭକ୍ତିମ ଠାକୁର ଲେଖିଲେନି, ଏବେ ନା ଭଜିଲେ ଯଶୋଦା ସୁତ ଚରମ ପଡ଼ିବେ ଲାଜେ, ତା ଆରମ୍ଭ ପଦଟା କ'ଣ, ଉଦିତ ତପନ ହୋଇବେ ଅସ୍ତ, ଏଇ ପଦ ନା, ଦିନ ଗଲା ବୋଲି ହୋଇବୁ ବ୍ୟସ୍ତ, ଏବେ ନା ଭଜିଲେ ଯଶୋଦା ସୁତ ଚରମ ପଡ଼ିବେ ଲାଜେ। ଆମେ ତ୍ୟାଗୀ ହୁଏ ବା ଗ୍ରୋହୀ ହୁଏ, ଅନ୍ତଃସନ୍ଧାନ ଆମକୁ ଲାଜ ଲାଗିବ, ଆଜ୍ଞା ଲାଜ ଲାଗିବ ଅନ୍ତଃସନ୍ଧାରେ, ତ ସେଇ ଭଗବାନଙ୍କୁ ଯୋଗାଡ଼ି ହେଲା ଆମକୁ ସ୍ମରଣ କରିବାକୁ ପଡ଼ିବ। ଆଉ ଅନ୍ତଃସନ୍ଧାରେ ଭଗବାନଙ୍କୁ କ'ଣ କହିବା, ପ୍ରଭୁ ମୋ ସମଗ୍ର ସମୟକୁ ମୁଁ କେମିତି ବିତେଇଛି, ମୁଁ କେମିତି ମୋ ଜୀବନକୁ ବିତେଇଛି, ମୁଁ ତ୍ୟାଗୀ ହେଇ କେଉଁ ଧର୍ମ ପାଳନ କରିଛି, ମୁଁ ତ୍ୟାଗୀ ହେଇ କେତିକି ସମୟ ଆପଣଙ୍କୁ ଡାକିଛି, କେତିକି ସମୟ ସେବା କରିଛି, ଲାଜ ଲାଗିବନି, ଲାଜ ଲାଗିବ। ତେଣୁ ବୈରାଗ୍ୟ ରାସ ରାଗ ରସିକ ଭୋଭକ୍ତି ନିଷ୍ଠମ। ଆଉ କାହା କଥା କହିବା, ମହାପ୍ରଭୁ ଶିକ୍ଷା ଦେଲେ ଏ ଜିନିଷ, ମହାପ୍ରଭୁ ନିଜେ ଶିକ୍ଷା ଦେଉଛନ୍ତି। ମହାପ୍ରଭୁ କମ୍ କମ୍ ଜିନିଷକୁ ତ୍ୟାଗ କରିନାହାନ୍ତି, ମହାପ୍ରଭୁ ଦେଲେ ବୈରାଗ୍ୟ ହେଲେ ମହାପ୍ରଭୁଙ୍କର ପରମ୍ପରାକୁ, ମହାପ୍ରଭୁ ତାଙ୍କର ଶିଷ୍ୟମାନେ ପରମ୍ପରାକୁ ରଖିଛନ୍ତି ଉଜ୍ଜୀବିତ କରିକି। ମହାପ୍ରଭୁ ତ ତ୍ୟାଗୀ ହେଇଗଲେ, ଗୋଟେ ବଡ଼ ଜିନିଷ ମହାପ୍ରଭୁ ତ୍ୟାଗ କଲେ, କୁଳର ସମ୍ମାନ। ଜଗନ୍ନାଥ ମିଶ୍ର ପରିବାର ଅତି ନିଷ୍ଠ ପରିବାର, ସମସ୍ତଙ୍କୁ ସମ୍ମାନ ଦିଅନ୍ତି ଜଗନ୍ନାଥ ମିଶ୍ର। ଆଉ ଶଚୀ ମା କଥା କ'ଣ କହିବା, ସେ ତ ଜଗତ ଜନନୀ, ତାଙ୍କୁ ତ୍ୟାଗ କରିକି ପଳେଇ ଆସିଲେ। କିଭଳି ଆସିଲେ ନା, ଭକ୍ତମାନେ ସମସ୍ତେ କ୍ରନ୍ଦନ କରୁଥିବା ଅବସ୍ଥାରେ। ଆଉ କାହା କଥା କହିବା, ଘରେ ଯୁବତୀ ବିଷ୍ଣୁ ପ୍ରିୟା ଅଛନ୍ତି, ପ୍ରଭୁ ବୈରାଗ୍ୟ ବେଶ ଧାରଣ କରିକି ଆସିଲେ। ଇଏ ଗୌଡ଼ୀୟ ବୈଷ୍ଣବ ପରମ୍ପରା, ଆମ ପ୍ରଭୁ ଏଇଭଳି ଧର୍ମ ଆଚରଣ କରିଛନ୍ତି। ଆଉ ପ୍ରଭୁଙ୍କ କଥା କ'ଣ କହିବା, ପ୍ରଭୁ ଗୃହୀ ଯେଉଁ ରହିଥିଲେ ଶ୍ରୀବାସ ପାଞ୍ଚ ଭାଇ, ତାଙ୍କ ଆଗରେ ପ୍ରଭୁ ମଥା ଛୁଇଁ ଦେଉଥିଲେ, ମଥା ନଷ୍ଟ କରୁଥିଲେ, ତାଙ୍କର ବୈରାଗ୍ୟତା ଦର୍ଶନ କରି। ଗୁରୁଦେବ ବାରମ୍ବାର ସେ କଥା କୁହନ୍ତି, ଯେତେବେଳେ କହିଲେନି ଶ୍ରୀବାସକୁ ପରୀକ୍ଷା କହିଲେ, କହିଲେ ଯଦି ଶ୍ରୀବାସ ତୁମେ ପାଞ୍ଚ ଭାଇ ଏତେ ବଡ଼ ପରିବାର, ତୁମେ କିଛି ଟିକିଏ ରଖ, ଗୃହସ୍ତର ତ ମିନିମମ 25% ବା 12% ଡିପୋଜିଟ୍ କରି ରଖିବ, ତୁମେ ଗୋଟେ ଗୃହସ୍ଥ ଧର୍ମ ମାନୁ ନା, ତୁମେ କିଛି ରଖୁନ, ଯାହା ଧନ ଆଣୁଛ ଗଙ୍ଗା ସେବା, ଭରି ସେବା, ବୈଷ୍ଣବ ସେବାରେ କଟେଇ ଦଉଛ। କହିଲେ ପ୍ରଭୁ, ମହାପ୍ରଭୁଙ୍କୁ ଚକିତ କରିଦେଲେ ମହାପ୍ରଭୁଙ୍କ ଭକ୍ତମାନେ, ତାଳି ମାରିଦେଲେ ତିନିଟା ତାଳି, ମହାପ୍ରଭୁ ବୁଝିପାରୁନାହାନ୍ତି। ଆରେ ମହାପ୍ରଭୁ କ'ଣ ବୁଝିପାରୁନାହାନ୍ତି, ମହାପ୍ରଭୁ ଅନ୍ତର୍ଯ୍ୟାମୀ। ପ୍ରଭୁ କହିଲେ, ଶ୍ରୀବାସ ମୁଁ ତ ପ୍ରଶ୍ନ ପଚାରିଲି, ତୁମେ ଉତ୍ତର ଦେବ, ତାଳି ମାରୁଛ କାହିଁକି? କହିଲେ ପ୍ରଭୁ, ତାଳି ଦ୍ୱାରା ମୁଁ ସଙ୍କେତ ଦେଇଦେଲି, ଆପଣଙ୍କ ନାମ ବିଶ୍ୱମ୍ବର ନା, ଆଉ ଜଗତର ଯିଏ କୃଷ୍ଣଙ୍କ ନାମ ବିଶ୍ୱମ୍ବର, ଆପଣ ତ କୃଷ୍ଣ, ମୁଁ ପ୍ରଥମ ତାଳିରେ ଏଇ ସୂଚନା ଦେଲି ଯେ ପ୍ରଥମ ଦିନ ଭଗବାନଙ୍କ ସେବା ପୂଜା ନାମ କରିସାରିଲା ପରେ ଆମେ ସମସ୍ତ ଘରର ପରିବାର ଲୋକ ଭଗବାନ ଉପରେ ନିର୍ଭର କରିବୁ। ଦେଖ କେତେ ବଡ଼ ସ୍ଥିତିରେ ଥିଲେ, ଯଦି ଭଗବାନ କିଛି ନ ଦେବେ ଉପବାସ ରହିଯିବୁ, ଜଳପାନ କରିକି ଗଙ୍ଗା ଜଳ ତୁଳସୀ ପାନ କରି ପ୍ରଭୁଙ୍କୁ ଅର୍ପଣ କରି ଆମେ ରହିଯିବୁ। ଦ୍ୱିତୀୟ ତାଳିରେ କହିଲେ, ଯଦି ଦ୍ୱିତୀୟ ଦିନ ନ ଆସେ, ଦ୍ୱିତୀୟ ଦିନ ସେଇଭଳି ଶାଳଗ୍ରାମ ଅର୍ଚ୍ଚନ ସାରି, ପ୍ରଭୁଙ୍କର ଅର୍ଚ୍ଚନ ସାରି ଜଳପାନ କରି ରହିଯିବୁ। ଆଉ ତୃତୀୟ ତାଳି, ତୃତୀୟ ତାଳିରେ ଭାବିବୁ ବୋଧେ ବିଶ୍ୱମ୍ବର ଆମକୁ କରୁଣା କରିବା ପାଇଁ ଇଚ୍ଛା କରୁନାହାନ୍ତି। ବିଶ୍ୱମ୍ବର ତ ମଳର କୀଟ ଠାରୁ ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତଙ୍କୁ ଭରଣ ପୋଷଣ କରୁଛନ୍ତି, ବିଶ୍ୱକୁ ଭରଣ ପୋଷଣ କରୁଛନ୍ତି, ଯଦି ତାଙ୍କର ଇଚ୍ଛା ନାହିଁ ଏଇ ଜଗତରେ ଆମକୁ ବଞ୍ଚିବାର, ବୋଧେ ତାଙ୍କର ଇଚ୍ଛା ନାହିଁ, ବଞ୍ଚେଇବାର ଇଚ୍ଛା ନାହିଁ, ସେଥିପାଇଁ ଆମକୁ ଭରଣ ପୋଷଣ ବା ସପ୍ଲାଏ ବନ୍ଦ କରିଦେଇଛନ୍ତି, ତାହେଲେ ଆମେ ଗଙ୍ଗାରେ ପଶିବୁ। ମହାପ୍ରଭୁ ଖୁସି ହେଇଗଲେ। ମହାପ୍ରଭୁ ଏଠି ଜଣେ ଗୃହୀ ବୈଷ୍ଣବର ସ୍ଥିତିକୁ ଦେଖେଇଲେ, ସେ କ'ଣ ବୈରାଗ୍ୟ ରାଗ ରସିକ ନୁହନ୍ତି, ବୈରାଗ୍ୟ ରାଗ ରସିକ, କିଏ କେଉଁ ଆଶ୍ରମରେ ରହୁଛି, ଇଏ ତ ବହୁତ ବଡ଼ ଦେବଗୋସ୍ୱାମୀଙ୍କ ପ୍ରସଙ୍ଗ ଆସିଛି ବୋଲି ଆମେ କଥା କହୁଛେ। କିଶୋର ବୟସ ଆଉ ବୈରାଗ୍ୟର ପରାକାଷ୍ଠରେ ଦର୍ଶନ, ଅତି ସୁନ୍ଦର 17 ବର୍ଷର ଯୁବକ ଏ କିଶୋର ଆଜି ଘର ଛାଡ଼ିକି ଯାଉଛନ୍ତି। ହା ଗୌର ହା ନିତ୍ୟାନନ୍ଦ କାନ୍ଦି କାନ୍ଦି, ହେ ସର୍ବଧାମ ସାର ନବଦୀପ ଧାମ, ମୁଁ କେବେ ଦର୍ଶନ କରିବି, ଏଭଳି କାନ୍ଦି କାନ୍ଦି ଘର ତ୍ୟାଗ କରିକି ଯାଉଛନ୍ତି। କୁଳଞ୍ଚ ମାନ କୁଳଞ୍ଚ ମାନ ଚ ମନୋରମାଶ୍ଚ ଦାରାଶ୍ଚ ଭକ୍ତାଶ୍ ହୃଦଶ୍ଚ ମାତରମ, ମହାପ୍ରଭୁ ଯେଉଁ ଘର ଛାଡ଼ିଲେ କୂଳର ସମ୍ମାନଙ୍କୁ ଛାଡ଼ି ଚାଲିଲେ, ଆରେ ଗୋଟିଏ ଭାଇ ସନ୍ନ୍ୟାସ ହେଇକି ପଳେଇଛି, ସମ୍ମାନ କ'ଣ ଚାଲିଗଲା ନା, ଘରେ ଯୁବତୀ ସ୍ତ୍ରୀ ଥାଉ ଥାଉ ମହାପ୍ରଭୁ ସନ୍ନ୍ୟାସ ନେଲେ, ଗୃହର ସମ୍ମାନକୁ ଭାଙ୍ଗିଲେ ମହାପ୍ରଭୁ। ଆଉ ଦ୍ୱିତୀୟ ମାତା ଚ ରୋଦରମ ଦାରାଶ୍ଚ ଭକ୍ତାଶ୍ଚ ମାତା ହୃଦଶ୍ଚ ମାତରମ, ସ୍ତ୍ରୀ କାନ୍ଦୁଛନ୍ତି, ଭକ୍ତ କାନ୍ଦୁଛନ୍ତି, ମା କାନ୍ଦୁଛନ୍ତି। କ୍ରନ୍ଦନର ରୋଳ ଯେଉଁଠି ଉଠୁଛି ନବଦୀପ ଧାମରେ, ସେଠି ସେ ଯାଉଛନ୍ତି। ତ୍ୟକତାମ ଗତ ପ୍ରେମ ପ୍ରକାଶନାର୍ଥମ, ଯିଏ ପ୍ରେମ ପ୍ରକାଶ କରିବା ପାଇଁ ଏ ଜଗତରୁ ଚାଲିଗଲେ, ସମେ ସଦା ଗୌର ହରି ପ୍ରସିଦ୍ଧ ତୁ, ସେ ଗୌର ହରି ମୋ ଉପରେ ସବୁବେଳେ ପ୍ରସନ୍ନ ହୁଅ। ଏ କଥା ମା କାନ୍ଦୁଛି, ଭକ୍ତ କାନ୍ଦୁଛନ୍ତି, ସ୍ତ୍ରୀ କାନ୍ଦୁଛନ୍ତି, କୂଳର ସମ୍ମାନକୁ ତ୍ୟାଗ କରି ମହାପ୍ରଭୁ ରାଗି ଚାଲିବ। ଆଉ ତାଙ୍କର କୃପାପ୍ରାପ୍ତ ଯେତିକି ଗୋସ୍ୱାମୀମାନେ ସେଇ ପରମ୍ପରାକୁ ଅନୁସରଣ କଲେ ସମସ୍ତେ, ଆକୁମାର ବ୍ରହ୍ମଚାରୀ ଗୋଟିଏ ବଂଶରେ ତିନି ଜଣ, ରୂପ ସନାତନ ଜୀବ ଚାଲିଗଲା ପରେ ନବଦୀପ ଧାମରେ ପହଞ୍ଚିଲେ। ନବଦୀପ ଧାମରେ ପହଞ୍ଚିଲା ପରେ ନିତ୍ୟାନନ୍ଦ ପ୍ରଭୁ ପ୍ରଥମେ ସ୍ୱପ୍ନରେ ଆଗେ କହିଲେ, କହିଲେ ଜୀବ ମୁଁ ବର୍ତ୍ତମାନ ଖର୍ଦ୍ଧରୁ ଯାଉଛି, କିନ୍ତୁ ତୁମେ ଟିକେ ନବଦୀପ ଧାମକୁ ପରିକ୍ରମା କର। ଜୀବ କହିଲେ ପ୍ରଭୁ ମୁଁ ନବଦୀପ ଧାମକୁ ସବୁ ଦେଖିନି, ଆପଣ ମୋତେ ଟିକେ କରୁଣା କରନ୍ତୁ, ପ୍ରଭୁଙ୍କର ଧାମକୁ ଦର୍ଶନ କରିବାକୁ ହେଲେ ପ୍ରେମୀ ଭକ୍ତଙ୍କ ସାଙ୍ଗରେ ଦର୍ଶନ କରିବାକୁ ପଡ଼ିବ, ପ୍ରଭୁଙ୍କ ପ୍ରିୟ ପାର୍ଷଦ ସାଙ୍ଗରେ ଦର୍ଶନ କରିବାକୁ ପଡ଼ିବ, ଆପଣ ଟିକେ ଆସି ମୋତେ କରୁଣା କରନ୍ତୁ। ତେଣୁ ନିତ୍ୟାନନ୍ଦ ପ୍ରଭୁ ସମସ୍ତ ଭକ୍ତମାନଙ୍କୁ ନେଇ ଶୀଘ୍ର ଶୀଘ୍ର ଆସିକି ପହଞ୍ଚନ୍ତି। ଆଉ ନିତ୍ୟାନନ୍ଦ ପ୍ରଭୁ କ'ଣ କରୁଛନ୍ତି ନା, ଜୀବ ଗୋସ୍ୱାମୀଙ୍କୁ ସୂଚିମାଙ୍କ ପାଖକୁ ନେଇକି ଯାଉଛନ୍ତି। ଆପଣ ସବୁବେଳେ ବିଚାର କରୁଥିବେ, ଗୋଟେ ବହୁତ ସୁନ୍ଦର କଥା ମହାଭାରତରେ ଅଛି, ଦ୍ରୋଣାଚାର୍ଯ୍ୟ ବହୁ ସମୟରେ ଚିନ୍ତାରେ ବସି ପଡ଼ନ୍ତି। କ'ଣ ଚିନ୍ତା, ଗୋଟିଏ ଦିଗରେ ପୁତ୍ରର ସ୍ନେହ ତାଙ୍କ ଅନ୍ତରକୁ ଆନ୍ଦୋଳିତ କରେ, ଅନ୍ୟ ଦିଗରେ ଶିଷ୍ୟ ପ୍ରତି ଯେଉଁ ସ୍ନେହ ଆଉ ଶିଷ୍ୟର ଯେଉଁ ଚାତୁର୍ଯ୍ୟତା, ତାଙ୍କର ଯେଉଁ ବୁଦ୍ଧିମତା ତାଙ୍କୁ ବିଚଳିତ କରେ, ଧର୍ମର ଦିଗକୁ ଚାହିଁ ଦ୍ରୋଣାଚାର୍ଯ୍ୟ ବହୁତ ସମୟରେ ଆନ୍ଦୋଳିତ ହୁଅନ୍ତି। କାହିଁକି, ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର କିଏ, ଅଶ୍ୱତ୍ଥାମା। ଅଶ୍ୱତ୍ଥାମାଙ୍କୁ ମୁଁ ବ୍ରହ୍ମାସ୍ତ୍ର ଶିକ୍ଷା ଦେଇକି ଜଗତରେ ଶ୍ରେଷ୍ଠ ଯୋଦ୍ଧା କରିବି, କିନ୍ତୁ ଅର୍ଜୁନର ସୁଗୁଣକୁ ଯେତେବେଳେ ଦେଖନ୍ତି, ଅର୍ଜୁନଙ୍କର ବିଦଗ୍ଧ ଚାତୁରୀ, ତାଙ୍କର ନିପୁଣତା, ଅନ୍ଧକାର ଗୃହରେ ଅର୍ଜୁନ ସ୍ୱର ମାରୁଛନ୍ତି, ଗୁରୁଦେବ ଶିକ୍ଷା ଦେଇକି ଗଲା ପରେ ଅନ୍ଧକାର ଗୃହରେ ଦ୍ରୋଣାଚାର୍ଯ୍ୟ ଆସିକି ହାତକୁ ଧରିଲେ, କହିଲେ ଅର୍ଜୁନ ଅନ୍ଧକାର ଗୃହରେ ତୁମେ କିଭଳି ସ୍ୱର ମାରିବା ପାଇଁ ପ୍ରୟାସ କରୁଛ। କହିଲେ ଗୁରୁଦେବ ଆପଣ ଦିନେ ଭୋଜନରେ ବସିଥିବା ସମୟରେ, ରାତ୍ରି ସମୟରେ ଦେଉଟି ବା ଦୀପ ଲିଭିଗଲା, ସେତେବେଳେ ଆପଣ ଆଦେଶ ଦେଇଥିଲେ ନା ଆଉ ଦୀପରେ ତୈଳ ନାହିଁ, ସମସ୍ତେ ଅନ୍ଧାରରେ ଭୋଜନ କର, ଯଦି ଅନ୍ଧାରରେ ହାତଟା ଥାଳିରୁ ଗୋଟିଏ ଦ୍ରବ୍ୟକୁ ନେଇ ମୁଖ ଭିତରେ ଦେଇପାରୁଛି, ତାହେଲେ ଏଇ ହାତ କାହିଁକି ଏଇ ତୁଣି ଭିତରୁ ସ୍ୱରଟାକୁ ନେଇକି ମାରିପାରିବନି। ଦ୍ରୋଣାଚାର୍ଯ୍ୟ କୁଣ୍ଢେଇ ପକାଇଲେ, କହିଲେ ଗୁରୁଦେବ ଅଭ୍ୟାସ ବେଳରେ ସବୁକିଛି ହେଇପାରିବ, ଆପଣ କହିଛନ୍ତି ନା। ଦ୍ରୋଣାଚାର୍ଯ୍ୟ କୁଣ୍ଢେଇ ପକାଇଲେ, କହିଲେ ଅର୍ଜୁନ ତୁମେ ମୋତେ ବହୁତ ବଡ଼ ଅସୁବିଧାରେ ପକାଇ ଦେଉଛ, ମୋତେ ଧର୍ମର ଗୋଟିଏ ଏଭଳି ସ୍ଥିତିରେ ପକାଇ ଦେଉଛ, ମୋର ପୁତ୍ର ସ୍ନେହ ମୋତେ ଆନ୍ଦୋଳିତ କଲାବେଳେ, କିନ୍ତୁ ତୁମର ଚାତୁର୍ଯ୍ୟତା ତୁମର ବୁଦ୍ଧିମତା ମୋତେ ବିଚଳିତ କରିଦେଉଛି, କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି ମୁଁ ଜଗତର ଶ୍ରେଷ୍ଠ ଯୋଦ୍ଧା ତୁମକୁ କରିବି। କିନ୍ତୁ ଯେତେବେଳେ ପୁତ୍ର ଆସିକି ପହଞ୍ଚନ୍ତି, ମୁଁ ଏ ପ୍ରସଙ୍ଗରେ ଏ କଥା କହିବି, ବଡ଼ ହେବା ପାଇଁ ଇଚ୍ଛା କଲେ ଆମେ ବଢ଼ାଇ ପାରିବା, ବଡ଼ ହେବା ପାଇଁ ଇଚ୍ଛା କରନ୍ତୁ ନା, ଭଗବାନଙ୍କ ଯୋଜନା ଉପରେ ନିର୍ଭର କରନ୍ତୁ, ପ୍ରଭୁ ଯଦି ଚାହିଁବେ ସେ ବଡ଼ କରିପାରିବେ। ଭଗବାନଙ୍କର ଯୋଜନା ଭଗବାନଙ୍କର ଭକ୍ତଙ୍କର ଯୋଜନା, ପ୍ରଭୁପାଦଜୀ ମହାରାଜ ସେ ନିଜେ କୁହନ୍ତି ମୁଁ କଚ୍ଚା ଗୃହସ୍ଥ ଥିଲି, ତାଙ୍କ ଭାଷାରେ ଲେଖିଛନ୍ତି ବେଙ୍ଗଲୀ ଭାଷାରେ, ମୁଁ କଚ୍ଚା ଗୃହସ୍ଥ ଥିଲି। ସେ କ'ଣ କଚ୍ଚା ଗୃହସ୍ଥ, ନିତ୍ୟ ପାର୍ଷଦ ଭାବେ, ଭଗବାନ ତାଙ୍କୁ ବଡ଼ କରିବେ, ତାଙ୍କର ଗୃହେ ମାନେ ସମସ୍ତେ ଟ୍ୟାଲେଣ୍ଟ, କିନ୍ତୁ ସିଏ ଯେଉଁ କାର୍ଯ୍ୟ କରିକି ଦେଖେଇଲେ ସବୁ ଗୁରୁ ହେମାନେ ତାଙ୍କୁ ମାନିଲେ। ଭଗବାନ ବଡ଼ କରିବେ, ବଡ଼ ହେବାର ଆଶା ନେଇ ଆମେ ଆମ ଭଜନକୁ ଛୁଟେଇ ଦେବା, ପ୍ରତିଷ୍ଠାର ଆଶା ନାହିଁ। ସଂସାର କ'ଣ କରିବ? ସଂସାର ଗୋଟିଏ ତାଳି ମାରିବ, ସଂସାର ଦୁଇ ଜାଗାରେ ତାଳି ମାରିବ। ପ୍ରତିଷ୍ଠା ଆସିକି ପହଞ୍ଚିଲେ ତାଳି ମାରିବ, ପ୍ରତିଷ୍ଠା ପଳେଇଗଲା ପରେ ବି ତାଳି ମାରିବ। ସେଥିରେ କ'ଣ ଆମର ମିଳିବ? ଭଗବାନଙ୍କ ଯୋଜନା ଉପରେ ନିର୍ଭର କରିବାକୁ ପଡ଼ିବ। ଜୀବ ଗୋସ୍ୱାମୀଙ୍କୁ ତାଙ୍କ ପାଇଁ ଯୋଜନା ଆଜି ନିତ୍ୟାନନ୍ଦ ପ୍ରଭୁ କରିଦେଉଛନ୍ତି। ଭଗବାନ ଯୋଜନା କରିଦେବେ, ତାଙ୍କୁ ଆଜି ବଡ଼ କରିବେ, ସବୁ ବୈଷ୍ଣବଙ୍କ ଦ୍ୱାରା ଆଜି କୃପାରେ ମଣ୍ଡିତ କରିବେ। ଆଉ କାହା କଥା କହିବା? ସଚିମା ଯିଏ ହେଉଛନ୍ତି, ଯାହାଙ୍କର ଅନ୍ତରରେ ମହାପ୍ରଭୁ ସବୁବେଳେ ରୁହନ୍ତି। କାରଣ ସଚିମା ବହୁ ସୁନ୍ଦର ରୂପ ଆମର ଆଚାର୍ଯ୍ୟମାନେ ବର୍ଣ୍ଣନା କରିଛନ୍ତି। ଯେଉଁଦିନେ ସଚିମା ଆଉ ବିଷ୍ଣୁପ୍ରିୟା ଦୁଇଜଣ ଶୁଣିଲେ ନିତ୍ୟାନନ୍ଦ ପ୍ରଭୁ ଯମୁନା ଛଳରେ ତାଙ୍କୁ ଗଙ୍ଗାକୁ ଯମୁନା ବୋଲି କହିକି ଶାନ୍ତିପୁରକୁ ନେଇ ଆସିଛନ୍ତି, ସଚିମା ତାକୁ କହିଲେ ଅଦ୍ୱୈତକୁ କହିଲେ ସୀତାପତି ମୋତେ ଟିକେ ନେଇଚାଲ, ଶ୍ରୀପାଦ ମୋ ନିମାୟକୁ ଧରିକି ଆସିଛି, ମୁଁ ଟିକେ ଦର୍ଶନ କରିବି। କିନ୍ତୁ ଯେତେବେଳେ ବିଷ୍ଣୁପ୍ରିୟା ଯିବା ପାଇଁ ଚାହିଁଲେ ମନା କଲେ, ନା ତୁମେ ଦର୍ଶନ କରିପାରିବ। ଏଥିରେ ମହାପ୍ରଭୁ ସୁଖୀ ହେବେ ନା? ସଚିମତା ଦଳ ଯାଇଛନ୍ତି ଏଇ ଏଇ ପ୍ରସଙ୍ଗରେ ମୁଁ କହୁଛି। ସଚିମତାଙ୍କର ବିରହକୁ ଦର୍ଶନ କରି ଜୀବ ଗୋସ୍ୱାମୀ ନିତ୍ୟାନନ୍ଦ ପ୍ରଭୁ କେବଳ ପରିଚୟ ଦେଇଛନ୍ତି, ଇଏ ହେଉଛନ୍ତି ରୂପ ସନାତନଙ୍କର ପୁତ୍ର, ରୂପ ସନାତନଙ୍କର ଭାତୃପୁତ୍ର, ଆଉ ଇଏ ମହାପ୍ରଭୁଙ୍କର ଅତିପ୍ରିୟ ଜୀବ। ସଚିମତାଙ୍କୁ ଦେଖି ଜୀବ ଗୋସ୍ୱାମୀ ଗଛର ମୂଳ ଉପୁଡ଼ିଗଲେ ଯେମିତି ପଡ଼ିଯାଆନ୍ତି, ଜୀବ ଗୋସ୍ୱାମୀ ପଡ଼ିଗଲେ। କାରଣ ସଚିମତା କେବଳ ଦ୍ୱାରା ଦେଶରେ ପଶି ନିମାଇରେ ପଥକୁ ସବୁବେଳେ ଆମ ଅବଲୋକନ କରନ୍ତି, କେତେବେଳେ ନିମାଇ ମୋର ଫେରିବ। କାରଣ ମହାପ୍ରଭୁ ଅତି ବୃଦ୍ଧା ଶରୀର, ଶ୍ୱେତ ବସ୍ତ୍ର, ଧଳା ଶାଢ଼ୀ ପିନ୍ଧିଛନ୍ତି, ଆଉ ଚକ୍ଷୁରୁ ସବୁବେଳେ ଧାରଧାର ଲୁତ। ବଂଶୀ ବଦାନନ୍ଦ ଠାକୁର ଘରେ ରୋଷେଇ କରନ୍ତି, ଆଉ ଠାକୁର ପୂଜା କାମ କରନ୍ତି। ଘର କେବଳ ମହାପ୍ରଭୁ ଗଲା ପରେ ନବଦୀପ ଧାମରେ କେବଳ ସଚିମାତାଙ୍କ ଗୃହରେ ଗଙ୍ଗା ବୋହୁଛନ୍ତି, ଗୋଟିଏ ଗୃହ ଭିତରେ କେବଳ ବସିକି ବିଷ୍ଣୁପ୍ରିୟାଙ୍କର କ୍ରନ୍ଦନ, ଦ୍ୱାରା ଦେଶରେ ବସି ସଚିମାତାଙ୍କର। ଆଉ ଗୌରାଙ୍ଗ ମହାପ୍ରଭୁଙ୍କର ରୂପ, ସଚିମାତାଙ୍କର ସନ୍ନ୍ୟାସ ରୂପକୁ ଯେତେବେଳେ ଦେଖିଦେଲେ ସନ୍ଧିପୁରରେ ଯାଇ ସେ ପାଗଳ ହେଇଗଲେ। ମହାପ୍ରଭୁଙ୍କର ଛାତିକୁ ଆଣିକୁ ହାତକୁ ଆଣିକି ସଚିମା ଛାତିରେ ଲଖିଦେଲେ। ମାର ସ୍ନେହ କ'ଣ ସନ୍ନ୍ୟାସୀ ଧର୍ମକୁ ଅପେକ୍ଷା କରିବ? ଆଉ ଗୋଟେ ସଚିମାତା, ଇଏ ତ ଜଡ଼ିଓ ମା ନା, ସେଇ ରୂପକୁ ସେ ନିରଖି ରଖିଛନ୍ତି। ଯୁବକ ସେତେବେଳେ ଦେଖିଦେଲେ ଏ ମହାପ୍ରଭୁଙ୍କର ମା ସଚି, କିନ୍ତୁ ଦ୍ୱାର ଦେଶରେ ବସିଥିଲା ବେଳେ ନିତ୍ୟାନନ୍ଦ ପ୍ରଭୁ ଆସିଗଲେ। ସଚିମା କହୁଛନ୍ତି ସେବକଙ୍କୁ ଡାକୁଛନ୍ତି, ଶ୍ରୀପାଦ ଆସିଲେ, ନିତ୍ୟାନନ୍ଦ ପ୍ରଭୁଙ୍କୁ ଶ୍ରୀପାଦ ବୋଲି କୁହନ୍ତି, ଶ୍ରୀପାଦ ଆସିଲେ ତାଙ୍କର ପାଦ ଧୂତ କର, ଜୀବ ଗୋସ୍ୱାମୀ ପଛରେ ଅଛନ୍ତି। ଆଉ ସଚିମାଙ୍କ ନିକଟରୁ କୃପା ବର୍ଷଣ କରେଇକି ନେଇକି ଯିବେ। ଭଗବାନ ଯୋଜନା କରୁଛନ୍ତି ସବୁ, ବଡ଼ କରିବେ ତାଙ୍କୁ। ଆଉ କହିବେ ମା ଆମକୁ ଟିକେ କରୁଣା କର, ତାପରେ ନବଦୀପ ପରିକ୍ରମା କରିବେ। କିନ୍ତୁ ସଚିମା ସେ ସମୟରେ ଚିନ୍ତା କରୁଛନ୍ତି କାହାକୁ, ନା ନିମାଇଙ୍କୁ। ନଦିଆର ଭୋଗ ଛାଡ଼ି ମାଏରେ ଅନାଥ କରି, ନଦିଆର ଭୋଗ ଛାଡ଼ି ମାଏରେ ଅନାଥ କରି, କାର ବୋଲେ କରିଲ ସନ୍ନ୍ୟାସ, କାର ବୋଲେ କରିଲ ସନ୍ନ୍ୟାସ, ଇହାର ଲାଗିଆ କତ ପଢ଼ାଇଲା ଭାଗବତ, ଇହାର ଲାଗିଆ କତ ପଢ଼ାଇଲା ଭାଗବତ, ଏ କଥା କ ହିବ କାର ପାସେ,
ସବୁ କାନ୍ଦେ ସଚି ଗଲାଏ ଧରିଆ
ସନ୍ଦିପୁରରେ କୌଣସି ବିଧି ମାନୁନାହାନ୍ତି ସନ୍ନ୍ୟାସୀର କ'ଣ ସନ୍ନ୍ୟାସୀ ତାର ମା କ'ଣ ତାକୁ ଏଭଳି ଚୁମ୍ବନ ଦେବ ପୁତ୍ର ସ୍ନେହରେ ସେ ସନ୍ନ୍ୟାସ ହେଇଛନ୍ତି ଆମର ତ ଓଡ଼ିଆରେ ଅଛି ସନ୍ନ୍ୟାସୀ ହେଲା ମାନେ କ'ଣ କୁହନ୍ତି ତାଙ୍କର ପିତୁଳା ନା କ'ଣ ଗୋଟେ ତାଙ୍କର ମାନେ ସନ୍ନ୍ୟାସୀ ମାନେ ମରଣ ଏଇ ଜନ୍ମର ମରଣ ପ୍ରଥମ ଜନ୍ମ ଆମର କ'ଣ ହରିନାମ ଦୀକ୍ଷା ନଉଛେ ନା ଦ୍ୱିତୀୟ ଜନ୍ମ କ'ଣ ଏ ହଁ ହରିନାମ ଦୀକ୍ଷା ନଉଛେ ନା ଦ୍ୱିତୀୟ ଜନ୍ମ ଯାହାକୁ ସଂସ୍କାର ଦିଜା ସଂସ୍କାର ବ୍ରାହ୍ମଣ ହଉଛେ ନା ଆଉ ସନ୍ନ୍ୟାସ ସନ୍ନ୍ୟାସ ହେଉଛି ମରଣ ମରଣ ମାନେ ବଞ୍ଚୁ ବଞ୍ଚୁ ମରଣ ସନ୍ନ୍ୟାସ ଧର୍ମ ଏଇଆ ସନ୍ନ୍ୟାସ ଧର୍ମ ମାନେ ବଞ୍ଚି ବଞ୍ଚି ମରିବ ବଞ୍ଚି ବଞ୍ଚି ମରିବ ମାନେ ବଞ୍ଚିଥିବା ଅବସ୍ଥାରେ ସଂସାର ସମ୍ବନ୍ଧ ଶରୀର ସମସ୍ତ ଭୁଲିବାକୁ ପଡିବ କେତେ କଠୋର ଧର୍ମ ବୁଝିପାରୁଛ ସ୍ତ୍ରୀ ପୁତ୍ର କନ୍ୟା ପିତା ମାତା ଶରୀର ସମ୍ବନ୍ଧ ସବ ବଞ୍ଚି ବଞ୍ଚି ଜାଣି ମରିବ ନା କେହି ନାହାନ୍ତି ସଂସାରରେ ମୋର ପ୍ରଭୁ ମୋର କାୟ ମନ ବାକ୍ୟରେ ତ୍ରିଦଣ୍ଡ ଧରି ପ୍ରଭୁଙ୍କ ସ୍ମରଣ ସନ୍ନ୍ୟାସ ଧର୍ମ ଛୋଟ ଜିନିଷ ନା କିନ୍ତୁ ଶଚୀ ମାଙ୍କର ପ୍ରେମ ଏଭଳି କେହି ବାରଣ କରୁନାହାନ୍ତି ଆଉ ଶଚୀ ମାଙ୍କର ଅବସ୍ଥାକୁ ଦେଖି ଶ୍ରୀପାଦ ନିତ୍ୟାନନ୍ଦ ପ୍ରଭୁ ଅଦ୍ୱୈତ ଆଚାର୍ଯ୍ୟ ସବୁ ଛାଡ଼ି ଦେଉଛନ୍ତି ଆଉ ମହାପ୍ରଭୁ ଯାଇ ଦଣ୍ଡବତ କରିକି ପଡ଼ିଯାଉଛନ୍ତି ଶଚୀ ମାଙ୍କ ଚଳରେ ଆଉ ଶଚୀ ମାଙ୍କୁ କହିଲେ ପ୍ରଭୁ ମା ମୁଁ କ'ଣ କରିବି ମୁଁ କ'ଣ ସନ୍ନ୍ୟାସୀ ନେଇଥାନ୍ତି ସନ୍ନ୍ୟାସୀ ଲୋକମାନେ ନିଅନ୍ତି କାହିଁକି ପ୍ରେମ ଟିକେ ପାଇବା ପାଇଁ ସନ୍ନ୍ୟାସୀରେ କିବା କାଜ ପ୍ରେମ ମୋର ଧନ ମୋର ସନ୍ନ୍ୟାସ ନେବାର କିଛି ଆବଶ୍ୟକ ନାହିଁ ପ୍ରେମଟା ବା ମୋ ଧନ ସଚିମଚା ପଲା ସଚିମତା ପଚାରିଲେ ତାହେଲେ ସନ୍ନ୍ୟାସୀ ନେଲୁ କାହିଁକି ମା ମୁଁ କ'ଣ କରିବି ସନ୍ନ୍ୟାସୀ କାଲତେ ମୋର ଛନ୍ନ ହେଲା ମନ ଏ ସନ୍ନ୍ୟାସୀ ଯେତେବେଳେ ମୁଁ ଭେଟିଗଲି ଗୁରୁ କ'ଣ ତାଙ୍କ ନା ହଁ ସେତେବେଳେ ମୋତେ ମୋ ମନଟା ଛନ୍ନ ହେଇଗଲା ଆଚ୍ଛନ୍ନ ହେଇଗଲା ମୋର ପ୍ରେମ ଅଛି ବୋଲି ମୁଁ ଭୁଲିଗଲି ମୋର ଦୈନ୍ୟ ହବା ଆସିଲା ମୁଁ ସନ୍ନ୍ୟାସୀ ନେଇଗଲା ମୋତେ କ୍ଷମା କର ଶଚୀ ମା ତାଙ୍କର ହାତକୁ ଆଣି ନିମାଇର ହାତକୁ ଆଣି ବକ୍ଷରେ ଦେଇକି କାନ୍ଦୁଛନ୍ତି ଗଳାକୁ ଧରିକି ସମସ୍ତ ଭକ୍ତ ଆଗରେ ଭୋଗ ହୋଇ ରୋଦନ କରୁଛନ୍ତି ଏବଂ ରୋଦନ କରି କ'ଣ କହୁଛନ୍ତି ଏ ଡୋରି କୌପିନ ପରି କି ଲାଗିଆ ଦଣ୍ଡ ଧରି ଏ ଡୋରି କୌପିନ ପରି କି ଲାଗିଆ ଘରେ ଘରେ ଖାଅ ଭିକ୍ଷା ମାଗି ଘରେ ଘରେ ଖାଅ ଭିକ୍ଷା ମାଗି ଜିଅନ୍ତେ ଥାକିତେ କା କଥାରେ ଏ ଡୋରି କୌପିନ ପିନ୍ଧିଦେଲୁ କୌପିନ ପିନ୍ଧିବା ଆଉ ଏ ବସ୍ତ୍ର ଗରିକ ବସ୍ତ୍ର ପିନ୍ଧିବା ତ୍ୟାଗର ବସ୍ତ୍ର ପିନ୍ଧିବା ମାନେ ସଂସାରର ସମସ୍ତ ଆଶାକୁ ଜଣେ ତ୍ୟାଗ କରିଲେ ଏଇ ବସ୍ତ୍ର ପିନ୍ଧେ କୌପିନ ପିନ୍ଧେ ଶଚୀ ମା କହୁଛନ୍ତି ବଞ୍ଚିଥିବା ଅବସ୍ଥାରେ ମା ଯଦି ମା ବଞ୍ଚିଥିବା ଅବସ୍ଥାରେ ଯଦି ପିଲା ଏ କାମ କିଏ କରେ ଆଉ କାହା ବୋଲରେ ତୁ ବୈରାଗୀ ହେଲୁ ସମସ୍ତଙ୍କ ଆଗରେ ମହାପ୍ରଭୁ କିଛି କହୁନାହାନ୍ତି ସରଳ ଶିଶୁ ଭଳି ମାର ଜନନୀ ପ୍ରତି ଆଉ ଗଙ୍ଗାଙ୍କ ପ୍ରତି ମହାପ୍ରଭୁଙ୍କର ବହୁ ପ୍ରେମ ଆଉ ଶଚୀ ମା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଶ୍ୱରୂପ ଗଲା ପରେ ମା ମୁଁ ଥାଉ ଥାଉ କାହିଁକି ତୁ ଅନାଥିନୀ ଭଳି କାନ୍ଦୁଛୁ ବିଶ୍ୱରୂପ ଯାଉ ସିଏ ଆଜି ଭଣ୍ଡି ଦେଇଛନ୍ ମହାପ୍ରଭୁ କହୁଛନ୍ତି ମହାପ୍ରଭୁ କହୁଛନ୍ତି ଏ ଡୋରି କୌପିନି ଆଉ ଏ ଦଣ୍ଡ ଧରିଛୁ ଏ ବେଶଟାକୁ ଦେଖି ଶଚୀ ମା କାନ୍ଦୁଛନ୍ତି ଆଉ ମହାପ୍ରଭୁଙ୍କର ବୈରାଗ୍ୟକୁ ଦେଖି ଏ ମୂର୍ତ୍ତିକୁ ଶଚୀମାତା ସବୁବେଳେ ଚିନ୍ତା କରନ୍ତି ଦ୍ୱାର ଦେଶରେ ବସି ଏଥିପାଇଁ ଏ କଥାଟି କୁହାଯାଉଛନ୍ତି ଆରେ ମୁଁ ବଞ୍ଚୁ ବଞ୍ଚୁ ମୋ ଆଖରେ ଦୁଇ ପୁଅ ମୋର ସନ୍ନ୍ୟାସ ହେଇଗଲେ। ଆଉ ସେଭଳି ଜଗତର ପୁତ୍ର ନୁହନ୍ତି ଆଜ୍ଞା, କେହି କିଏ କୌଣସି କୁପୁତ୍ର ଯଦି ତ୍ୟାଗୀ ହେଇଯାଏ ମା ବାପା କୁହନ୍ତି ହଁ ଘରେ ଥାଇକି ଚଗଲା ହେଲା, ଭଲ ହେଲା, ଘର ଛାଡ଼ିକି ପଳେଇ ତା ଟିକେ ବାବା ଝିଅ ତାର ଭଲ ହେଲା। ଆରେ ଭଗବାନଙ୍କୁ ଯିଏ ପୁଅ ରୂପରେ ପାଇଛନ୍ତି, ବିଶ୍ୱରୂପକୁ ଯିଏ ପିଅ ରୂପରେ ପାଇଛନ୍ତି, ଗୁରୁ ନିତ୍ୟାନନ୍ଦଙ୍କୁ ଯିଏ ପୁତ୍ର ରୂପରେ, କୃଷ୍ଣ ବଳରାମ ରୂପରେ ପାଇଛନ୍ତି, ତାଙ୍କୁ ଯିଏ ହରେଇ ଦେଇଛନ୍ତି, କି ଅବସ୍ଥା ଚିନ୍ତା କର। ଆଉ ସଚିମା କେବଳ ଏଇ ରୂପକୁ ଚିନ୍ତା କରନ୍ତି, ଧାର ଧାର ଲୋତକ ବହୁଥିବ ଆଉ ଦ୍ୱାର ମୁହଁରେ ବସିଥିବେ, ଦ୍ୱାର ମୁହଁରେ ସବୁବେଳେ ବସନ୍ତି ସଚିମା, କାହିଁକି ନା ନିମାୟ ବୋଧ ଆଜି ଆସିବ। ଆଉ ବଂଶୀ ବନ୍ଦରାନନ୍ଦ ଠାକୁରଙ୍କର ଜୀବନ ଅତି ହାହୁତାଶମୟ ଜୀବନ, କାହାକୁ ସମ୍ଭାଳିବେ, ମାଆକୁ ସମ୍ଭାଳିବେ ନା ବିଷ୍ଣୁପ୍ରିୟାକୁ ସମ୍ଭାଳିବେ, ଘରର ଦ୍ୱାର ଦେଶରେ ରୋଦାମ ଅଭ୍ୟନ୍ତରରେ ରୋଦାମ। ଆଉ ବିଗ୍ରହ ସେବା ଠାକୁର ସେବା ରନ୍ଧନର ଦାୟିତ୍ୱ ସବୁ ନେଇଛନ୍ତି କିଏ ନା ବଂଶୀ ବନ୍ଦରାନନ୍ଦ ଠାକୁର। ଶ୍ରୀପାଦ ନିତ୍ୟାନନ୍ଦ ପ୍ରଭୁ ପହଞ୍ଚନ୍ତି, ଜୀବ ଗୋସ୍ୱାମୀ ପହଞ୍ଚନ୍ତି, ଦ୍ୱାର ଦେଶରୁ ଉଠେଇ ପାରୁନାହାନ୍ତି ସଚିମା, ମହାପ୍ରଭୁଙ୍କର ବୈରାଗ୍ୟ ରୂପକୁ ଚିନ୍ତା କରି ଉଠି ପାରୁନାହାନ୍ତି। ବଦାନନ୍ଦ ଆସ, ଶ୍ରୀପାଦ ଆସିଛନ୍ତି, ଟିକେ ଜଳ ଆଣି ତାଙ୍କର ପାଦ ଧୋଉତ କର, ଏତିକି କହିଦେଇ ବସିଛନ୍ତି, ଧାରାଧାର ଲୋତକ ବହୁଛି। ଜୀବ ଗୋସ୍ୱାମୀ ଛୋଟ ସରଳ ଶିଶୁ କିଶୋର ବୟସରେ ଠିଆ ହେଇଛନ୍ତି, ଏ ରୂପକୁ ଦେଖୁଛନ୍ତି। ଗୋରା ଚନ୍ଦେର ବୈରାଗ୍ୟ ଧରଣୀ ବିଦାୟ ମାଗ, ଗୌରା ଚାନ୍ଦେର ବୈରାଗ୍ୟ ଧରଣୀ ବିଦାର ମାଗେ, ଆର ତାହେ ସଚିର କରୁଣା, ଆର ତାହେ ସଚିର କରୁଣା, କହେ ରାମଦାସ କହୁଛନ୍ତି ମହାପ୍ରଭୁଙ୍କର ବୈରାଗ୍ୟକୁ ଦର୍ଶନ କରିକି ଧରଣୀ ମାତା ବିଦାୟ ମାଗୁଛନ୍ତି, ଧରଣୀ ମାତା ସହିପାରୁନାହାନ୍ତି, ମାନେ ପ୍ରଳୟ ଆସୁ ମୁଁ କାହିଁକି ଜୀବକୁ ଧାରଣ କରିବି, ଏଭଳି ଅବସ୍ଥା ମହାପ୍ରଭୁଙ୍କର ବୈରାଗ୍ୟ। କାରଣ ନନ୍ଦ ଯଶୋଦା ବହୁବାର ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାରୁ ଆସିଛନ୍ତି, ଆଉ ଦ୍ୱାରକାରୁ ସମ୍ବାଦ ପଠେଇଛନ୍ତି, ପ୍ରେରଣା କରିଛନ୍ତି, ସବୁକିଛି ଆସେ, କିନ୍ତୁ କୃଷ୍ଣ ବଳରାମ ତ ବୈରାଗୀ ହେଇଥାନ୍ତି ନା। ପୁଅ ଯଦି ଆଜି ଜାଗତିକ ମା ବାପାକୁ ଦେଖନ୍ତୁ, ଯଦି ମା ବାପା ପାଖରୁ ପୁଅ ପଳେଇଗଲା, ସେ ଯାଇକି ଭୁବନେଶ୍ୱରରେ ରହିଲା, ଖବର ନ ଦେଲେ ବି ମା ବାପା ବୁଝନ୍ତି ମୋ ପୁଅ କ'ଣ ବାହାଚୁରା ହେଲାଣି ନା, ଘରକୁ ତ ରାଗରେ ଆସନ୍ତି, ବାହାଚୁରା ହେଲାଣି ତ, ହଁ ବାହାଚୁରା ହେଇଛି, ଆଉ ଭଲ ହେଇଛି, ମୋତେ ନ ପଚାରେ ବରଂ ବିବାହ, ତାର ପିଲା ହେଲାଣି ନା, ହଁ ପିଲା ଯାହା ସେ ସୁଖର ରୁହ। ନନ୍ଦଦଶ ତାଙ୍କର ଗୋଟିଏ ଆଶା ଥିଲା, ପୁତ୍ର ସମ୍ବାଦ ପାଉଥିଲେ, କିନ୍ତୁ ଗୋରା ଅବତାରରେ ସେ କୃଷ୍ଣ ଆଉ ସେ ବଳରାମ ଏମିତି ହେଲେ, ବଳରାମ ତ ପଳେଇଗଲେ କିଏ ବିଶ୍ୱରୁ, ଖବର କିଛି ପାଇଲେ ନା ସଚିମା, ସେ ତ ନିତ୍ୟାନନ୍ଦ ପ୍ରଭୁଙ୍କ ଶରୀରରେ ପ୍ରବେଶ କଲେ ତୀର୍ଥ ଭ୍ରମଣ ସମୟ ଦକ୍ଷିଣରେ, କିନ୍ତୁ ଚାହୁଁ ଚାହୁଁ ସଚିମାତା ହାତର ଖେଳଣା ଭଳି ନିମାୟଙ୍କୁ ହରେଇଲେ। ଆଉ ଯଦି ନିମାଇ ବିବାହ ନ ହେଇକି ଯାଇଥାନ୍ତେ, ସଚିମାଙ୍କୁ ବି ବହୁତ ବଡ଼, ଯାହା କୁହନ୍ତି କିଛି ଭରସା ମିଳିଥାନ୍ତା, ବହୁତ ବଡ଼ ଭରସା କୁହାଯିବନି, କିଛି ଆଶ୍ୱାସନା ମିଳିଥାନ୍ତା, କିନ୍ତୁ ଘରେ ନବବଧୂ ରହି ଆଉ ନିମା ସବୁ ସମୟରେ ମାଳିରେ ଗୋରାଙ୍ଗର ନାମ ନେଉଛନ୍ତି, ଆଉ ସେଇ ଶବ୍ଦକୁ ବିଷ୍ଣୁପ୍ରିୟାଙ୍କର ମାଳିରେ ଜପ କରୁଥିବା ଗୌରାଙ୍ଗ ନାମ ଯେତେବେଳେ କାନରେ ବାଜେ, ସଚିମାତାଙ୍କର ଅନ୍ତରକୁ ଅହିଲଂଶନ କଲା ଭଳି ଲାଗେ, ସଚିମାତା ପାଗଳି ହେଇଯାଆନ୍ତି, ନିମାଇ ମୋ ପ୍ରାଣଟା ନେଇ କାହିଁକି ନଗଲା, କାରଣ ବିଷ୍ଣୁପ୍ରିୟା ଘରେ ରହିକି ଗୌରାଙ୍ଗ ନାମ କରୁଛି, ସେ ନାମ ମୋତେ ମୋ ଶ୍ରବଣ କରୁଛି, ମୋ ଅନ୍ତର ଭିତରେ ମୋତେ ସହସ୍ର ବିଷର ଜଳା ଭଳି ଲାଗୁଛି, ସେଥିପାଇଁ ସଚିମାତା ପ୍ରାଣ ବହୁ କଷ୍ଟରେ ଧାରଣ କରନ୍ତି। କେବଳ ନିମାୟ ରୂପକୁ ଦେଖିକି ଆଉ ଚିନ୍ତା କରି କେବଳ ଦ୍ୱାରା ଦେଶରେ ପହଞ୍ଚନ୍ତି, ବୋଧହୁଏ ନିମାୟ ଆଉ ଥରେ ଆସିବ, କାରଣ ମୁଁ ତାକୁ ଦେଖିଛି ତ ଶାନ୍ତିପୁରରେ ବୋଧହୁଏ ଆଉ ଆସିବ, କିନ୍ତୁ ମହାପ୍ରଭୁ କହିଲେ ନା ଦ୍ୱିତୀୟ ଥର ଦର୍ଶନ କରିନା। ମହାପ୍ରଭୁଙ୍କୁ ସମ୍ଭାଳିବା, ମହାପ୍ରଭୁଙ୍କର କାଶୀରୁ ଫେରିଲା ପରେ, କାଶୀ ନା ଗୟା, ଗୟା ଦାନ ପିଣ୍ଡ ଦାନ ପରେ ତ ନବଦ୍ୱୀପରେ ରହିଲେ, ସନ୍ୟାସ ହେଇଗଲେ, ସନ୍ୟାସ ପରେ ଦକ୍ଷିଣ ଗମନ ପରେ ବୃନ୍ଦାବନ ଗମନ ପରେ ମହାପ୍ରଭୁଙ୍କର ଯେଉଁ ଅବସ୍ଥା ହେଲା କିଏ ସମ୍ଭାଳିବ? ଶଚିମାତାଙ୍କର ଯେଉଁ ଅବସ୍ଥା, ମହାପ୍ରଭୁଙ୍କର ପ୍ରେମ ଭାବରେ ଅବସ୍ଥା, ସେଣେ ବିଷ୍ଣୁପ୍ରିୟାଙ୍କର ଅବସ୍ଥା, କିଏ ମହାପ୍ରଭୁଙ୍କୁ ଆଉ ନେଇକି ଯିବ ନବଦ୍ୱୀପକୁ? ସେଥିପାଇଁ ଶ୍ରୀପାଦଙ୍କୁ ପଠେଇଦେଲେ, କହିଲେ ତୁମେ ଯାହା ମୋ ମାଙ୍କର ଦାୟିତ୍ୱ, ନବଦ୍ୱୀପର ଦାୟିତ୍ୱ, ଭକ୍ତମାନଙ୍କର ଦାୟିତ୍ୱ ତୁମକୁ ଲାଗିଲା ନିତ୍ୟାନନ୍ଦ, ତୁମେ ଯାଅ। ତେଣୁ ନିତ୍ୟାନନ୍ଦ ପ୍ରଭୁ ବର୍ତ୍ତମାନ ଯୁବଗୋସ୍ୱାମୀ ନେଇ ସଚିମାତାଙ୍କ ନିକଟକୁ ଗଲେ। ଏଇ ଗୋଟିଏ ମିଳନ ମୁଁ କହିକି କଥା ବିଶ୍ରାମ ଦେବା। ସୁନ ଗୋ ଜନନୀ ଏଇ ଜୀବା ମହାମତୀ, ସୁନ ଗୋ ଜନନୀ ଏଇ ଜୀବା ମହାମତୀ, ଶ୍ରୀ ଗୌରାଙ୍ଗ ପ୍ରିୟ ଦାସ ଭାଗ୍ୟବାନ, ବଲିତେ ବଲିତେ ଯିବ ଆଛାରିଆ ପଡ଼େ, ବଲିତେ ବଲିତେ ଯିବ ଆଛାରିଆ ପଡ଼େ, ଛିନ୍ନ ମୂଳ କରୁ ଜେନ ବଡ଼ ଚିର ଚରଣେ ପଡ଼ି ଯାଏ ଗଡ଼ା ଗଡ଼ି, ସଚିର ଚରଣେ ପଡ଼ି ଯାଏ ଗଡ଼ା ଗଡ଼ି, ସାତ୍ୱିକ ବିକାର ଦେହେ କରେ ହୁଡ଼ା ସଚିମା ଦ୍ୱାର ଦେଶରେ ବସିଛନ୍ତି। କିଭଳି ନା ସଚିମା ଚକ୍ଷୁ ଖୋଲି ନାହାନ୍ତି, ବହୁତ ସବୁବେଳେ ଗୌରାଙ୍ଗର ମହାପ୍ରଭୁଙ୍କ ରୂପକୁ ଧ୍ୟାନ କରନ୍ତି, ପ୍ରାୟ ସମୟରେ ଚକ୍ଷୁ ମୁଦ୍ରିତ କରି ବସିଛନ୍ତି, ଧାରାଧାର ଲୋକକୁ ବୋଝାଉଛନ୍ତି, ଡାକୁଛନ୍ତି, କହିଲେ ମା ସୁନଗ ଜନନୀ ଏଇ ଜୀବ ମହାମତୀ, ଇଏ ମହାମତୀ ମହାବୁଦ୍ଧିମାନ ଇଏ ଜୀବ, ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି। ଶ୍ରୀ ଗୌରାଙ୍ଗ ପ୍ରିୟଦାସ ଭାଗ୍ୟବାନ ଅତି, ଯେ ଗୌରାଙ୍ଗଙ୍କର ପ୍ରିୟଦାସ ଅତି ଭାଗ୍ୟବାନ, କାହିଁକି ଭାଗ୍ୟବାନ ନା ବାଳକ ଅବସ୍ଥାରୁ କିଶୋର ଅବସ୍ଥାରୁ ଇଏ ଆଜି ବୈରାଗ୍ୟର ପରାକାଷ୍ଠା ନିଦର୍ଶନ କରି ବଂଶର ଉଜ୍ଜଳ ପ୍ରଦୀପ ଭଳି ଆଜି ଏତେ ବଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ ସଂସାରକୁ ତ୍ୟାଗ କରି ଆଜି ଆସିଛନ୍ତି ମହାପ୍ରଭୁଙ୍କର ସେବା କରିବେ। ଏତିକି ତଳେ ଶୁଣିଛନ୍ତି ସଚିବତାଙ୍କୁ କହୁଛନ୍ତି, ଯିବ ବୋଲିତେ ବୋଲିତେ ଯିବ ଆଛାଡ଼ିଆ ପଡ଼େ, ଯାହାକୁ ଆମ ଓଡ଼ିଆରେ କହୁଛନ୍ତି କୋଚାଡ଼ି ହେଇକି ପଡ଼ିଯିବା, କାହାର ସଚିମାତାଙ୍କ ଚରଣ ତଳେ ନା କିଭଳି ପଡ଼ୁଛନ୍ତି ନା ଛିନ୍ନ ମୂଳ ତରୁ, ଗୋଟେ ବୃକ୍ଷର ମୂଳ ଛିନ୍ନ ହେଇଗଲେ ଯେମିତି ସେ ପଡ଼ନ୍ତି ସେଭଳି ପଡ଼ୁଛନ୍ତି। ସଚିରେ ଚରଣ ପଡ଼ି ଯାଏ ଗଡ଼ା ଗଡ଼ି, ସଚିମାତାଙ୍କ ଚରଣ ପଡ଼ିକି ଯୁବ ଉଷ୍ମେ ଗଡ଼ି ଯାଉଛନ୍ତି, କାହିଁକି ନା ଏ ଗୌରାଙ୍ଗ ମହାପ୍ରଭୁଙ୍କର ମା। କିନ୍ତୁ ନରହର ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସିଏ କ'ଣ ଗଡ଼ିବେ, ତାଙ୍କ ଶରୀରରେ ସାତ୍ୱିକ ଭାବ ବିକାର ଗଡ଼ାଗଡ଼ି ଲାଗୁଛନ୍ତି, ହୁଡ଼ା ହୁଡ଼ି, କେତେବେଳେ କ୍ରନ୍ଦନ ଆସୁଛି, କେତେବେଳେ କମ୍ପ ଆସୁଛି, କେତେବେଳେ ସ୍ୱଦା ଆସୁଛି, କେତେବେଳେ ପୁଲକାସ୍ତ୍ର ଆସୁଛି, ପରସ୍ପର ଭିତରେ ସଂଗ୍ରାମ ହେଲା ଭଳି ଶରୀରରେ ଏଗୁଡ଼ିକ ପ୍ରକାଶ ପାଉଛି। ଏହି ଅବସ୍ଥାରେ ସଚିମା ଜୀବଗୋସ୍ୱାମୀଙ୍କର ମସ୍ତକରେ ନିତ୍ୟାନନ୍ଦ ପ୍ରଭୁଙ୍କର ଇଏ ଆବେଦନ ଶୁଣି ହସ୍ତ ଦେଲେ। ଆସନ୍ତାକାଲି ଆମେମାନେ ଶୁଣିବା ସଚିମାଙ୍କ ନିକଟରୁ କରୁଣା ପାଇଗଲା ପରେ ଭକ୍ତମାନଙ୍କ ସହିତ ମିଶୁଛନ୍ତି, ଆଉ ନିତ୍ୟାନନ୍ଦ ପ୍ରଭୁ ନିଜେ ଧରିକି ଯିବେ, ସବୁ ନବଦ୍ୱୀପ ଧାମ ପରିକ୍ରମା କରିବେ, ତା ଭିତରେ ପରିକ୍ରମାର ବିଶେଷ ବର୍ଣ୍ଣନା ନାହାନ୍ତି। ନବଦ୍ୱୀପ ଧାମ ପରିକ୍ରମା ଯେଉଁ ଗ୍ରନ୍ଥ ଅଛନ୍ତି ସେଥିରେ ଅଛନ୍ତି, ତା ଦେହରୁ ସଂକ୍ଷେପ ଭାବରେ କିଛି ସଂଗ୍ରହ କରାଯାଇଛି, କେବଳ ଆମର ଜୀବ ଗୋସ୍ୱାମୀଙ୍କର ଆଲୋଚନା ନେଇ ଧାମ ମହିମା ଉପରେ କିଛି ଆସନ୍ତାକାଲି ଆମେ ଆଲୋଚନା କରିବା। ତାପରେ ଜୀବ ଗୋସ୍ୱାମୀ ନିତ୍ୟାନନ୍ଦ ପ୍ରଭୁଙ୍କ ନିର୍ଦ୍ଦେଶରେ ନିତ୍ୟାନନ୍ଦ ପ୍ରଭୁ ଆଦେଶ ଦେବେ ତୁମେ ବୃନ୍ଦାବନ ଯାଅ, କାହିଁକି ନା ତୁମ ବଂଶକୁ ମହାପ୍ରଭୁ ବୃନ୍ଦାବନକୁ ସ୍ଥାନ ଦେଇଛନ୍, ତୁମେ ନବଦ୍ୱୀପରେ ରୁହନି। ଆଉ ଜୀବ ଗୋସ୍ୱାମୀ କାଲି ବୃନ୍ଦାବନକୁ ଯିବେ, ବୃନ୍ଦାବନରେ ଜୀବ ଗୋସ୍ୱାମୀଙ୍କର ଯେତିକି ଲୀଳା ଅଛି ଆମେମାନେ ଶୁଣିବା। ଜୟ ଜୀବ ଗୋସ୍ୱାମୀ ପ୍ରଭୁ କି ଜୟ। ଷଡ଼ ଗୋସ୍ୱାମୀ।